নমো ভগবতে বাসুদেবায়। শ্রীমদ ভগবদ গীতার তৃতীয় অধ্যায়ের আমি 14 নম্বর শ্লোক শ্রবণ করুলে অর্ণাদ ভবতি ভূতানি পর্জন্যাত অর্ণ সম্ভব যজ্ঞাত ভবতি পর্জন্য যজ্ঞ কর্ম সমুদ্ভব। সৃষ্টি আরম্ভর কিভাবে ভগবান কর্ম করার প্রেরণা দিয়েছেন, যে কর্ম কলে জীবর কামনা বাসনা পূর্তি হব কিন্তু বন্ধন পড়বে। কামনা বাসনা অর্থ এই শরীর চলিয়া যা কিছু আবশ্যক, ভগবান যে বেদবিধি সব তৈরি করছেন, ভগবান জাঁচেন এই জগৎকু যে আসছেন সে বাবাজি নুহেন, এটি নিষ্কাম জীবন না, যদি নিষ্কাম জীব থাকে তাহলে জগৎ আসছেন কে? ভগবান জনা জীব মানুষ কামনা আছে, দুর্বলতা আছে, জীব জনি পাইলা কেমন? জীব জনি শব্দ যেত আসুচি, জীব জনি তা মানে কোণ তার কর্মফল রয়েছে, তার ভোগবাসনা রয়েছে, জনি শরীর পশিলা কেমতি? লিঙ্গ শরীর যে প্রবেশ করছে, মানে আমি যেমনি গোটে সাংসারিক ভাষার আমি গোটা ভদ্র লোক, তার ব্যবহারিক জীবনটা ভালো ভদ্র, কিন্তু এই জগৎকু আসবার লোক হচ্ছে কেবল শুদ্ধ ভক্ত ছাড়া, যে জগৎকু আসছেন তার কিছু ভোগবাসনা অছি, কোন স্থিতিতে সে জগতের ভালো মানুষ বলে আমাকে কিছু কইপারে? ভালো হওয়া কেবল গোটে রাস্তা হচ্ছে মানব শরীরে যদি কি জনে শুদ্ধ ভক্তি আচরণ করে পারল, তা পূর্ব আবে ভগল বলে কিছু কুয়া যাই পারে, সেটা গোটে আমার দুর্বলতা বলে কহা, কেন হরি ভক্তি বিনা জীবর হৃদয়টা কেবে শোধিত হব না, জীবর যা কোণ গোটে দোষ রয়েছে সে মহা দোষ তো নয় মহাদোষ, সে দোষটা কতবে টর্ন করছে, কোণ অবস্থা হয়ে কেতবে কাম আজ কো ভয়ঙ্কর রূপ দেখব, ক্রোধ আজ কো ভয়ঙ্কর রূপ দেখব, কার কেত কো রূপ আসবে হিসাব নে, তাহলে জীব জনি যে মিছে জীবর জীবক যে শরীরটা মিছে না তার কিছু ভোগাম না ভগবান জনা, কিন্তু মানব শরীরে সে বিভিন্ন অপশন দিয়েছে, মানব শরীরে যেহেতু গোটে জীব উদ্ধার হব, এই শরীর উদ্ধার হব কেবল এই শরীরটা তোকে সাহায্য করবে, মানব শরীরটা তোকে সাহায্য করবে, এটি চেতনার আবৃত চেতনা সংকুচিত চেতনা ছড়া এটি মুকুলিত বিকশিত পূর্ণ বিকশিত, এই তিনটা স্টেজ এটি হয়েপার, সে মানে জীব মানে বৃক্ষ মানে পশুপক্ষী মানে কিন্তু সে আবৃত ও সংকুচিত চেতনা ভিতরে রুহতি, তাকে চেতনাটা সে উন্মেষ করে পারে না, কার ক্ষতি করতু বা ন করতু, যদি বহু জীব আছে সে কার কিছু ক্ষতি করু না, সে বুলে যাই খাওছেন, কিছু ক্ষতি ন কলে বি তা ভদ্রলোক বি তুমি কইপার, তাকে কইব ভদ্রলোক তুমি যদি মানুষ সেমি তার নিজ নিজ কাম কর্ম করি ভদ্রলোক হচ্ছে, তাহলে পশুপক্ষী মানে কিন্তু ভদ্রলোক হবে, ভগবান আমার কোণ ক্ষতি করছেন, বণি কোকিল কত জীব সে কোণ ক্ষতি করছেন, জীব জনি যে মানব শরীরে ভগবান ভগবান জনা আছে যে এই মানব শরীরে এই শরীরটা এই শরীরে গোটি চান্স অছি সুযোগ অছি, কারণ মানব যদি পুরা ভক্তি হব তার ইন্দ্রিয় গুড়িক যে ভোগাসক্তি রয়েছে এবং চেতনারে জড় কর্মর প্রভাব গুড়িক রয়েছে ভোগবাসন রয়েছে, সেটা এটা কেবল মানব শরীর করিহব, আগ শরীর করিহব নি, কোন দেব দেবতা শরীর দেবজনী হচ্ছে ভোগজনী, দুর্লভম মানব জন্মম কেউ লেখা যায়নি, দেবতা দুর্লভম দেবতা জন্মম কোন জায়গার দুর্লভ লাগেনি, মানব শরীরটা দিয়ে যাইছে, কারণ এই শরীরে আমি ভক্তির লাভ করিপার, কিন্তু গোটে ভক্তির বাধক কোণ হল, ভক্তির বাধক হল শুভাশুভ কর্ম, শুভকর্ম অশুভ কর্ম দুইটা ভক্তির বাধক, ভক্তির বাধক যত শুভাশুভ কর্ম তা সব জীবর তম ধর্ম, এমনি আছে গোটে জীবর তম ধর্ম, সেটা আজ সত্যগুণ আসলে সে পুণ্যকর্ম কিছু করব, আজ তম গুণ আসিগাল রজগুণ আসলে পাপকর্ম কিছু করব, পুণ্যটা বি গোটে বন্ধন, এইপা আমার দৃষ্টি প্রবাস আজ গোটে পড়ুলি কোনো প্রবাস দেখুলি প্রবাসী কথা কুমন, পুণ্যটা এত দরকার গোটে লোক পাপ জীবনের অধিকা ভিতরক নযাইকি সে পুণ্যক আসি যাব, কারণ পুণ্য রহলে সে ভক্তিটা করে পারিব, যে সাথে অন্তগতম পাপম জনানাম পুণ্যকর্ম, সেই কুয়া গোটে পুণ্য রোথা ব্যক্তির তা সাত্বিক বুদ্ধিটা টিকে অছি, সে সময় ভক্ত সঙ্গ কলে সে কি ধরি পাইব, পাপি গুড়া ধরিয়া ভারি কষ্ট তম গুণ রোজ, তেমন জীবক বেদ কেমন আমাকে সাহায্য করছে, ভগবান যে কর্ম কথা কৌছেন সেন্টিমেন্টাল তুমি কিছু করে ভাবপ্রবণতার কোণী জিনিস তুমি কেবে, এটা গোটে বহু বড় অধিকার নির্ণয় পূর্বর স্বীকৃতি নিজের স্বভাব এত বড় বান ତାକୁ ତୁମେ ଘୁରେଇ ଫେରେଇ ତୁମେ ଯେତେ ପ୍ରଚେଷ୍ଟା କଲେ ବି ହେଇପାରିବେ, ତୁମେ ସୁକୃତିରେ ବଳବାନ ଥିବା ଦରକାର ପୂର୍ବରୁ, ଯଦି ନାହିଁ ତାହେଲେ ଏ ଜନ୍ମରେ ସରଳ ଚିତ୍ତରେ ଅପରାଧ ନ କରି ସାଧୁଗୁରୁଙ୍କ ସେବା କଲେ, କାରଣ ଯଦି ମାନବ ଜନ୍ମରେ କେବଳ ପୂର୍ବ ସୁକୃତି ଉପରେ ଉଦ୍ଧାର ହେଇଥାନ୍ତା ତାହେଲେ ଆଚାର୍ଯ୍ୟମାନେ ଆସିକି ଆଉ ପ୍ରଚାର କରନ୍ତିନି, ସେ ଜୀବନ ତ ଉଦ୍ଧାର ବେଳେ ଆସିବ, ସେ ଉଦ୍ଧାର ହେଇଯିବ ନାହିଁ, ସେ ସୁକୃତି ପ୍ରଦାନ କରୁଛନ୍ତି, ସେଥିପାଇଁ ସବୁ ମନ୍ଦିର କରାହେଇଛି, ସେବା ବ୍ୟବସ୍ଥା କରାହେଇଛି, ଗୋଟେ ଜୀବ ବି ଚାନ୍ସ ପାଇପାରିବ ଏଠି, ନହେଲେ ତାର ଉଦ୍ଧାର ହେଇପାରିବନି ନା, ମହାପ୍ରସାଦ ଦିଆଯାଉଛି ଭଗବାନଙ୍କ ସେବା ପାଇଁ ସବୁ ଲୋକମାନଙ୍କୁ ପଇସା ଦିଅ, ତୁମେ ସ୍ୱୀକୃତି ପାଉଛ ନା, ତୁମ ପଇସା ଆସୁଛି ଭଗବାନଙ୍କ ସେବାରେ ଲାଗୁଛ, ସ୍ୱୀକୃତି ପାଉଛ ନା, ସ୍ୱୀକୃତି ନା, ଯଦି ମଠ ମନ୍ଦିର ନ ରହିବ ତୁମେ କ'ଣ କରିବ, ମଠ ମନ୍ଦିର ନ ରହିଲେ ଫୁଲ ଫଳ ଯାହା ଆସିଛି ଯାଇ ଠାକୁର ଟିକେ ଦଉଛ, ସେ ତାକୁ ଚଳୁ କରିଦେବ, ସବୁ ଖାଇବିକି ହରିବୋଲ କରିଦେବ, ଖାଲି ବ୍ୟାଙ୍କରେ କେମିତି ଏଠି LIC ରଖିବି, ସେଠି ବ୍ୟାଙ୍କରେ ରଖିବି ନା, ଭାବିଲୁ ମନ୍ଦିର ଅଛି ବୋଲି ଯୋଉ ଫୁଲ ଫଳ ଟିକେ ଆଣିକି ଦଉଛ ନା, ସେ କ'ଣ କଦଳୀ ଭଣ୍ଡାକୁ ଯୋଉ ବାଡ଼ିରେ ହଉଛି, ଯାହା ହେଲେ ଯାହା ଗୋଟେ ଭାଙ୍ଗିକି ଆଣିକି ଦଉଛ, ନହେଲେ ତାକୁ କ'ଣ କଥା ଗାଈକି ଦେଇଦିଅନ୍ତ, ମଠ ବାଡ଼ିରେ ଯାହା ହେଲେ ବି କୋଉଠି ଯାହା ପାଇଲା ଆଣିକି ଦେଲା, ତୁମେ ସ୍ୱୀକୃତି ପଡ଼ିବ ନା, ଆଉ ଏଇଟା ସବୁ ସ୍ୱୀକୃତି ପାଇଁ ଏଇଟା ଆଚାର୍ଯ୍ୟମାନେ କରିଛନ୍ତି, କାରଣ ଜୀବଟାକୁ କେଉଁ ବାଟେ ହେଲେ ତାକୁ ବୁଝାବୁଝି କରିକି କେମିତି ସେ ଭକ୍ତିକା ଆସୁ, କାରଣ ଭକ୍ତିକୁ ନ ଆଇଲେ ତା ଜୀବନର ଦୁଃଖ କେବେ ସରିବ ନାହିଁ, ପୁଣି ଶୁଦ୍ଧ ଭକ୍ତିକା ଆସିବାର ଅଛି, ଶୁଦ୍ଧ ଭକ୍ତି ପଥକୁ ସେ ନ ଆସିକି ନ ଧରିପାରିଲା ତା ଦୁଃଖଟା କେବେ ଯିବନି, କାରଣ ସଂସାର ଏତେ କମ୍ପ୍ଲିକେସି ଏତେ ଜଟିଳ ରଖାଯାଇଛି, କୌଣସି ଅବସ୍ଥାରେ ଗୋଟେ ଜୀବକୁ ନିର୍ମଳ ଅବସ୍ଥାରେ ରଖିବା ପାଇଁ ଗୁଣ ଦଉନି କେବେ, ବୃଦ୍ଧ ହେଇଯାନ ବୃଦ୍ଧ ହେଇଗଲେ କ'ଣ ଦେଖିବ, ବୃଦ୍ଧ ହେଇଗଲେ ବି ତୁମର ସେଇ କାମନା ବାସନା କ୍ରୋଧ ହିଂସା ବାଦ ଏଇଟା କ'ଣ ଗୋଟେ କମିଯାଉଛି, କାହାର କିଛି କମିବ, ମାନବ ସ୍ୱରରେ ଏମିତି ଗୋଟେ କରାଯାଇଛି, ଯଦି ସେ କେବଳ ଶୁଦ୍ଧ ଭକ୍ତିକୁ ଆଚରଣ କରିବ ତାହେଲେ ତାର ଯୋଉ ଖରାପ ସ୍ୱଭାବ ଗୁଡ଼ିକ ରହିଛି, କାରଣ ଏଗୁଡ଼ାକ ଭାରି ଇଣ୍ଡିପେଣ୍ଡେଣ୍ଟଲି ସେ ମାନବ ସ୍ୱର ୟୁଜ୍ କରିପାରିବ, କାମନାଟାକୁ ସେ ଯେତେବେଳେ ଚାହିଁବ ସେ ୟୁଜ୍ କରିପାରିବ, ପଶୁପକ୍ଷୀମାନେ ସେମିତି କରିପାରିବେନି, ପଶୁପକ୍ଷୀମାନଙ୍କୁ ସବୁ ତାଙ୍କୁ ପ୍ରକୃତି ହିସାବରେ ବହୁତ ପଶୁପକ୍ଷୀମାନଙ୍କୁ ତାଙ୍କୁ ରଖାହେଇଛି, ସେମିତି ମାନବ ସହିତ ସବୁ ବ୍ୟବସ୍ଥା କରାହେଲା, ଏ ବିବାହର ସବୁ ବ୍ୟବସ୍ଥା ଥିଲା ନା, ଆଉ ତୁମେ ନିଜର କାହାକୁ ସମ୍ବନ୍ଧୀୟ ଲୋକଙ୍କୁ ବିବାହ ହେଇପାରିବନି, ତୁମେ ବାହାର ଲୋକ ବିବାହ ହବ, କାଷ୍ଟକୁ ବିବାହ ହବ, ଚାତକ ମିଳିବ, ଏତେ କାହିଁ କରା ହଉଛି, ଯେତେ ରେଷ୍ଟ୍ରିକ୍ସନ୍ ରଖା ହବ ଜୀବ ତାର ଇନ୍ଦ୍ରିୟ ଗୁଡ଼ିକୁ କେମିତି ସବୁ ସଂଯମ କରିବ, ସେ ଇନ୍ଦ୍ରିୟ ଯଦି ସଂଯମ ନ କରିପାରିଲା ତାର ଆହାର ହଉ ଇନ୍ଦ୍ରିୟ ବିଷୟ ଭୋଗ ହଉ ଯୋଉଟା ସଂଯମ କରିପାରିଲା, ସେ ଦିନକୁ ଦିନ ଖରାପ ହେଇକା ଯିବ, ତାର ପଶୁଠାରୁ ବି ଆହୁରି ଖରାପ ସ୍ୱଭାବ ହେଇଯିବ, ବର୍ତ୍ତମାନ ସେଇ ଅବସ୍ଥାଟା ହଉଛି ନା, ଆଉ ଗୋଟେ ପଶୁ ସଭ୍ୟତା ନା, ମାନବ ଯେତେବେଳେ ଧର୍ମଟାକୁ ଛାଡ଼ିଦେବ, ଧର୍ମ ହିଁ ନା ପଶୁ ବି ସମାନ, ଆଉ ପଶୁ ବି ସମାନ, ସେତେବେଳେ ଶାସ୍ତ୍ର କହିଥିଲା ପଶୁ ବି ସମାନ, ବର୍ତ୍ତମାନ ଶାସ୍ତ୍ର ସମାନ ନାହିଁ, ପଶୁ ବି ହୀନ, ମୁଁ କେବେ ସମାନ ବୋଲି କହିବି, ପଶୁଠାରୁ ହୀନ, ପଶୁ କମ୍ ସେ କମ୍ କ'ଣ କରୁଛି, ତୁମର କର୍ମଫଳ ନ ଆଇଲେ ସେ କ୍ଷତି କରିବନି, ସାପ କ'ଣ ଏଠି ବୁଲୁନାହାନ୍ତି, ପଶୁମାନେ କେବେ ତୁମ କର୍ମଫଳ ନ ଆଇଲେ ତୁମକୁ କିଛି କରିବେନି, ମଣିଷ ସବୁ କିଛି କ୍ଷତି କରିଦେବ, ସେ କାହାକୁ ଶାନ୍ତିରେ ବଞ୍ଚିବାକୁ ଦେବନି, ଧର୍ମ ନ ରହିଲେ ସେ ପଶୁ ବି ହୀନ, ପଶୁଠାରୁ ହୀନ ହେଇଯିବ, ଏତେ ବୁଦ୍ଧି ଏଇ ଯୋଉ ଲୋକମାନଙ୍କର ଯୋଉ କାମର ପରିଣତି ମୁଁ ସବୁ ଦେଖୁଛି ନା, ଯୋଉ କାମନା ବଶବର୍ତ୍ତ ହେଇକି ଯାହା କରୁଛନ୍ତି, ଯୋଉ କର୍ମ ଗୁଡା କରୁଛନ୍ତି, ଓଃ ଝିଅ ବୋହୂଙ୍କର ଜୀବନ ସବୁ ନଷ୍ଟ ହଉଛି, କଣ ମାନେ ସେଥିରେ ଧର୍ମ ଆଗରୁ ସବୁ ରେଷ୍ଟ୍ରିକ୍ସନ୍ ରଖା ହେଇଥିଲା ସବୁ, ଏଇ କଥାଟା କାହିଁକି ଭଗବାନ କହୁଛନ୍ତି କର୍ମ ଉପରେ, ଗୋଟେ ଜୀବଟାକୁ ଉଦ୍ଧାର କରିବାର ରାସ୍ତାରେ ପ୍ରଭୁ ତିଆରି କରୁଛନ୍ତି, ସେଥିରେ ସେ କ'ଣ ବେଦ ତିଆରି କଲେ, ବେଦର ବିଭାଗ ତିଆରି କଲେ, ପୁଣି ବେଦକୁ କାରଣ ମାନବ ପାଇଁ ବେଦ ନା ପଶୁ ପାଇଁ, ମାନବ ପାଇଁ କାହିଁକି ମାନବ ଉପରେ ସବୁ କଣ୍ଟ୍ରୋଲ ଦରକାର, ମନୁଷ୍ୟଙ୍କ ଉପରେ ସବୁ ଗୋଟେ କଣ୍ଟ୍ରୋଲ ରହିବ, ତାକୁ ଇଣ୍ଡିପେଣ୍ଡେଣ୍ଟ ଛାଡ଼ିଲା ମାନେ ତାର ପଶୁଠାରୁ ବି ଖତରନାକ ବୁଦ୍ଧି, ସେ କ'ଣ ବି କରିଦେବ, ସେ ବେଦବିଧି କରି ଗୋଟେ ଜୀବକୁ ସଂସ୍କାରକୁ ଆଣିବା ପାଇଁ ତାଙ୍କୁ କେତେ ପ୍ରଭୁ କେତେ ବ୍ୟବସ୍ଥା କଲେ, ସୁନ୍ଦର ସୁନ୍ଦର ବ୍ୟବସ୍ଥା କଲେ, ଠିକ ଅଛି ବ୍ରହ୍ମଚାରୀ ରହିବ ନା, ତୁମକୁ ଏଇଭଳି ଭାବରେ ରହିବାକୁ ପଡ଼ିବ, ଗୃହସ୍ଥ ରହିବ, ଆଚ୍ଛା ବିବାହ ପୂର୍ବରୁ ତୁମ ବ୍ରହ୍ମଚାରୀ କମ୍ପଲସରି ରହିବାକୁ ପଡ଼ିବ, କାରଣ ଯୋଉ ଅନମାଚ୍ୟୁର୍ଡ ଏଜ୍ଟା ସେଟା ଭାରି ଖରାପ ବୟସ, ଯେତେବେଳେ ନୂତନ ଯୌବନ ପ୍ରାପ୍ତ ହୁଅନ୍ତି ପୁରୁଷ ହଉ ଗୋଟେ ପୁଅଟା ହଉ କି ଗୋଟେ ଝିଅଟେ ହଉ, ସେ ସମୟରେ ରେଷ୍ଟ୍ରିକ୍ସନ୍ ତାକୁ ରଖାଯାଏ, ସେଥିପାଇଁ ପିତାମାତାଙ୍କୁ ରଖିବାଟା ମାନେ ଗୋଟେ ଯାହା କହନ୍ତି ଗୋଟେ ଚ୍ୟାଲେଞ୍ଜ ବୋଲି ବାଲ୍ୟ ବିବାହଟା ରଖା ହେଇଥିଲା, ଏଟା ଗୋଟେ ଅନ୍ଧା ଜିନିଷ ନଥିଲା, ବାଲ୍ୟ ବିବାହ ଯୋଉ କରିଦିଆହଉଥିଲା ଏଥିପାଇଁ, କାରଣ ଯେତେବେଳେ ନୂତନ ଯୌବନ ପ୍ରାପ୍ତ ହୁଅନ୍ତି କନ୍ୟାମାନେ ବା ସେମାନେ ବହୁତ ଖରାପ ରାସ୍ତାକୁ ପଳେଇଯିବେ ସେ ସମୟରେ, ସେଥିପାଇଁ ସବୁ ଝିଅମାନଙ୍କୁ ସାଙ୍ଗେ ସାଙ୍ଗେ ପାଖ ରଖିବ ମା ରଖନ୍ତି, ମନୁମାରେ ସେଥିପାଇଁ ଲେଖିଦେଲେ ମନୁ ସଂହିତାରେ, ଆଉ କନ୍ୟା 3 ବର୍ଷ କନ୍ୟାର ତାର ଯେତେବେଳେ ପ୍ରାପ୍ତ ବୟସ୍କ ହଉଛି 3 ବର୍ଷ ଭିତରେ ତାକୁ ବିବାହ ନ କଲ ସେ କିଛି ଭୁଲ କାମ କରେ, ଫାଦର ଇଜ୍ ରେସ୍ପନ୍ସିବଲ୍ ଫର୍ ଦ୍ୟାଟ୍, ବାପା ତା ପାଇଁ ଦାୟୀ। ସେଟା ବାପା ନରକକୁ ଯିବ, ପିତା ନରକକୁ ଯିବ, କାହିଁକି ତାର ସ୍ୱର ଧର୍ମ ସେଟା, ସେ କଣ କରିବ, ସେଟା କଣ କରିବ ସିଏ? ତେଣୁ ତାକୁ ଆଗରୁ ସବୁ କଣ୍ଟ୍ରୋଲ କରି ରଖା ହଉଥିଲା, ବହୁତ କଣ୍ଟ୍ରୋଲରେ। ତେଣୁ ଏବେ ଯୋଉ ମୋବାଇଲ ହେଇଗଲା, ଏସବୁ ପାଠ ପଢିବାକୁ ଗଲେ ସବୁ ସବୁ ଯାକ ବଞ୍ଚିବା, କଳିଟା କଳି କାମ କରିବ ନା, କଳି ସବୁ ଜିନିଷ ଭାଙ୍ଗି 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 ନରକକୁ ନବା ବାଟ କରିବ ନା ସିଏ। ତେଣୁ ଜୀବର ଯୋଉ ରଖାଯିବ, ବିବାହ ହେଇପାରିବନି, ଯିଏ ବିବାହ ବ୍ରହ୍ମଚାର ରହିବ ସେ ବ୍ରହ୍ମଚାର ରହିବ, ସେ ସଂଯମତା ବ୍ରହ୍ମଚାର କେବଳ ଗୋଟେ ଧର୍ମ ହେଲା, ସେ ତାର ଗୁରୁ ସେବା କରି ଗୁରୁଙ୍କ ଆଦେଶ ପାଳନ କରି ଗୁରୁ ସୁଖଟା ସେ ଦେଖିବ, ତାର ଏଟା ପରିବାର ବ୍ରହ୍ମଚାର ଗୁରୁ ହେଲା ପରିବାର, ତାର ଗୁରୁକୁ ନେଇ ବଞ୍ଚିବ, ଠାକୁରଙ୍କୁ ନେଇ ବଞ୍ଚିବ। ଯେ ଗୃହସ୍ଥ ହବ, ଗୁରୁ ତାକୁ ଆଦେଶ ଦେବ, ଠିକ ତୁ ଗୃହସ୍ଥ ହବୁ ନା, ତ ଏଇ ନିୟମରେ, କାରଣ ଗୃହସ୍ଥ ହେଲା ମାନେ ନୁହେଁ ଯେ ତୁମର ଲାଇସେନ୍ସ ମିଳିଲେ ତୁମେ ପୁଣି ଭୋଗ କରିବ, ଟଙ୍କା ପଇସା ଘର ଦ୍ୱାର କରିକି ତୁମେ ହେଲେ ପଶିବ, ତାର ଦେଖିଲା ଭଜନ ସାଧନ କିଛି, ଆରେ ତୁମେ ତ ତୁମକୁ ତ ଗୃହସ୍ଥ ହେଇଗଲା ମାନେ ନୁହେଁ ଯେ ତୁମେ ତୁମ ପାଇଁ କିଛି ବେତନ ନିୟମଟା କମ୍ ଅଛି, ଗୃହସ୍ଥଙ୍କ ପାଇଁ ବେତନ ନିୟମଟା ବେଶୀ ଅଛି, ଅଧିକା ତାଙ୍କ ପାଇଁ ଅଛି, ପୁଣି ବାନପ୍ରସ୍ଥ ନେବାକୁ ପଡ଼ିବ, ଛାଡ଼ିବାକୁ ପଡ଼ିବ। ଯୋଉ 25 ବର୍ଷ ତୁମେ ସଂସାର ଭିତରେ ପଶିଗଲ, ସେ ଇମ୍ପ୍ରେସନ୍ ଗୁଡା ମାଇଣ୍ଡ ରହିଲା, ଆଟାଚମେଣ୍ଟ ଗୁଡା ରହିଗଲା, କ'ଣ ଭାବିଲେ ବୁଝୁଛ କି ନାହିଁ? ତୁମେ ସେ ବୃନ୍ଦାବନ ଛାଡ଼ିଦେଲେ କ'ଣ ତୁମେ ଭୋଜନ କରିବ? ନାତି କଥା ମନେ ପଡ଼ିବ, ସେ ଟ୍ରେଡର କ'ଣ ସଂଗ୍ରାମ ଟ୍ରେଡର, ମୋ ମଣ୍ଟୁ କ'ଣ କରୁଛି, ସେ କ'ଣ ଭୁଲିଯିବ ନା କ'ଣ? ଏତେ ସହଜ ନୁହେଁ ବାନପ୍ରସ୍ତ ମାନେ, ସେ ନାଇଁ ବାନପ୍ରସ୍ତ ଜାଣିଛି ଧର୍ମଟା କ'ଣ, ପଢ଼ିଲେ ସିନା ହବ। ବାନପ୍ରସ୍ତ ଧର୍ମ ହେଲା ସକାଳୁ ଉଠିବେ, ଆଗରୁ ବାନପ୍ରସ୍ତି ମାନେ କେତେ କଷ୍ଟ ସ୍ତ୍ରୀକୁ ଛାଡ଼ି ଆସୁଛନ୍ତି, କେତେ ସୁନ୍ଦର ଭଗବାନ ବ୍ୟବସ୍ଥା କରିଛନ୍ତି, ସ୍ତ୍ରୀକୁ ଛାଡ଼ି ଦେଇକି ବଞ୍ଚିପାରିବ ନା, କାରଣ ତୁ ରୋଷେଇ ଶିଖିଛୁ, ରୋଷେଇ ଶିଖିବା, ବାସନ ମାଜିବା, ସବୁ ନିଜ କାମ, ଲୁଗା ଧୋଇବା, ଲୁଗାଟାରେ ଫୋପାଡ଼ ଦେବା, ଲୁଗା ଧୋଇଲ କୋଦୁ ନାହିଁ, ସେ ତ ନିଜ ସବୁ କରିବାକୁ ପଡ଼ିବ, ବାବା ଝିଅ ନିଜେ କରିବାକୁ ପଡ଼ିବ, ବାବା ଝିଅ ବାବା ପାଖେଇ ନାହିଁ, ସେ ନିଜେ କାଇଜରେ ଗଣିବ, ନିଜେ ହାଣ୍ଡି ମାଜେ, ସବୁ କାମ କରିବ, ତେଣୁ ସିଏ ଆଗେ ପାରିବନି, କିଏ ଗୃହସ୍ଥ ପାରିବନି, ହେଲେ ତାକୁ କ'ଣ, ତା ସ୍ତ୍ରୀ ସାଙ୍ଗରେ ଯିବ, ସ୍ତ୍ରୀ ସାଙ୍ଗରେ ଯାଇକି ଘରୁ ବାହାରିକି ଯିବେ, ଜଙ୍ଗଲରେ ରହୁଥିଲେ, ଏସବୁ ଭାଗବତରେ ଅଛି ପ୍ରସଙ୍ଗ, ରହି କ'ଣ କରିବେ, ବାନପ୍ରସ୍ଥ ଚାରି ପ୍ରକାର ନା, ପ୍ରଥମ ବାନପ୍ରସ୍ଥ ତା ସ୍ତ୍ରୀ ରହିକି ଫଳମୂଳ ଆଣିକି ଦେବ, ତୁମେ ତପସ୍ୟା କର, କାରଣ ସ୍ତ୍ରୀର ଆସକ୍ତିଟା ସ୍ୱାମୀ ପ୍ରତି ରହିବ, ତେଣୁ ତାର ଲାଭ, କାରଣ ସ୍ୱାମୀ ଯଦି ଭଗବାନଙ୍କର ଭକ୍ତ ହେଲା, କିନ୍ତୁ ସ୍ୱାମୀର ଆସକ୍ତି ସ୍ତ୍ରୀ ପ୍ରତି ନ ରହୁ, ଏଇଟା ବେଦର ବାଣୀ, ସେଥିପାଇଁ ସବୁବେଳେ ସ୍ତ୍ରୀ ବିରୁଦ୍ଧରେ କୁହାଯାଇଛି, ସ୍ତ୍ରୀ ବିରୁଦ୍ଧ କୁହାଯାଇନି ମାନେ ସ୍ତ୍ରୀ ପାଇଁ କୁହାଯାଇନି, ସ୍ତ୍ରୀର ଖରାପ ଗୁଣଟା ଯୋଉ କୁହାଯାଇଛି ଭାଗବତରେ, ଏଟା କାହା ପାଇଁ କୁହାଯାଇଛି, ପୁରୁଷର ମୁହଁଟା ଭାଙ୍ଗିବା ପାଇଁ, କାହିଁକିନା ପୁରୁଷ ସବୁବେଳେ ସ୍ତ୍ରୀ ପ୍ରତି ଆସକ୍ତି ନ ହଉ, କାରଣ ସ୍ତ୍ରୀ ପ୍ରତି ଆସକ୍ତି ହେଇଗଲେ ସେ ଭଜନ କରିପାରିବନି, କିନ୍ତୁ ସ୍ତ୍ରୀର ଆସକ୍ତି କାହା ପ୍ରତି ରହିବ, ପୁରୁଷ ପ୍ରତି ରହିବ, ତା ପ୍ରତି ରହିବ, ସେଥିପାଇଁ ତାର ମଙ୍ଗଳ ହବ, ସ୍ୱାମୀ ତାର ଭଜନ କଲା, ମୋ ସ୍ୱାମୀ ଭକ୍ତ ହେଲା, ସେଥିପାଇଁ ତାଙ୍କ ବ୍ୟବସ୍ଥା କରାହେଇଥିଲା, ତେଣୁ ସ୍ୱାମୀ ପାଖରେ ରହିକି ଫଳମୂଳ ଆଣିକି ଦେବ ତାଙ୍କୁ, ଶୀତ ବର୍ଷା ଖରା ପର୍ଣ୍ଣକୁଟରେ କରିକି ରହିବେ ସ୍ୱାମୀ ସ୍ତ୍ରୀ, ସେଇଟା ସମ୍ପର୍କ କିଛି ରହିବନି, କେବଳ ତାଙ୍କୁ ସାହାଯ୍ୟ କରିବେ, ଯେତେବେଳେ ଦେଖିବେ ମୋ ସ୍ୱାମୀ ବର୍ତ୍ତମାନ ଜଙ୍ଗଲରେ ଫଳମୂଳ ରହିପାରିବେ, ସେ କହିଦେବେ ତୁ ବେଡ୍ରୁମ୍ ଚାଲିଲି ପଳେଇ ଆସିବ, ସେଠୁ ତା ଜୀବନ କେମିତି ଆର, ମୋ ସ୍ତ୍ରୀ ପଳେଇ ଗଲା ପରେ ସ୍ତ୍ରୀ ପଳେଇ ବାନପ୍ରସ୍ତ ସେକେଣ୍ଡ ଷ୍ଟେଜ୍ ଆସିଗଲା, ବୁଝିପାରୁଛ ତ, ଆଉ ମଠରେ ନାଲି ଆସି ପଡ଼ିବ, ଆସି ନାଲି ପିନ୍ଧିବ ରହିଗଲ ମଠରେ, ଦଶ ନଅଟା ବାଜିଲା ଟିଫିନ୍ ପକେଇଲ, ଇଏ କୋଉ କଷ୍ଟ ଜାଣିବେ କି ବାବା ଝିଅ, ଇଏ ପ୍ରଭୁପାତ ଜାଣିଛନ୍ତି ଏଗୁଡ଼ା କିଛି କରିପାରିବନି ବୋଲି ମଠ କରିଦେଇଛନ୍ତି ନା, ନା ଇଏ ଆଙ୍କୁ ପଠେଇବି ତୁ ଯା ଭିକ ମାଗିକି ଆଣିବ ରୋଷେଇ କରି ଖାଇବ, ଇଏ ରୋଷେଇ ଇଏ ହଉ ହଉ ମାଡ଼ପିଡ଼ ଲାଗିଯିବ, ସବଜି ସରିଗଲା ମାଡ଼ପିଡ଼ ଲାଗିଯିବି, ଏଇ ଭିକ କରି ଭିକ ମାଗିକି ଆଣିବେ ସେ 12 ପ୍ରକାର ଚାଉଳ ନା ଗୋଟେ ପ୍ରକାର ଚାଉଳ ଦେବେ ଭିକ, ବୁଝିପାରୁଛ କି ନାହିଁ, କାହାର ଧାନ ଥିବ, କାହାର ସେ କୋଉ ଧାନ, କାହାର 1040 କାହାର କ'ଣ 42 43 ସବୁ ଧାନ ମିଶିବ, ସେଆକୁ ଆଣିବ, ତାକୁ ଆଣିକି ରୋଷେଇ କରିକି ଠାକୁରଙ୍କୁ ଭୋଗ ଲଗେଇକି ପାଇବ, ତାକୁ କିଏ ଖାଇବ, ସେଥିପାଇଁ ବାବା ଜଣେ ଖିଚୁଡ଼ି କରନ୍ତି, କାହିଁ ଏ ରୋଷେଇର ସମୟ କାହିଁ, ବାବାଜୀ ପନିର କୋଉଠି ଖାଉଥିଲା ଆମ ସଂସାରରେ, ବାବାଜୀ ପନିର ସୁଇଟ୍ ରାଇସ୍ ଏଗୁଡ଼ା କୋଉଠି ଖାଉଥିଲା, ବାବାଜୀ ଖିଚୁଡ଼ି ଖାଏ, ରାମ ଖିଚୁଡ଼ି, ସବୁ ପନିପରିବା କାହିଁ ରୋଷେଇ କାହିଁ, କୁଆଡ଼େ ଯାଇ ଭିକ ମାଗିକି ଠାକୁର ସେବା କରିବ, ପୁଣି ଝୁଲା ଧରିକି ଯିବ, ଅତି ବେଶୀରେ ତାର ଫିଷ୍ଟ ହେଲା ଅର୍ଣ୍ଣ ଡାଲମା, ସମୟ ଥିଲେ ଯଦି କିଏ ଦେଇଦେଇଛି ଭିକ୍ଷା ତାର ସେ ଅର୍ଣ୍ଣ ଡାଲମା ହବ, ଆସି ଯିବେ ସେ ଆଣିବେ ରୋଷେଇ କରିକି, ପୁଣି ଭୋଗ ଲାଗିଲେ ତ ବିରକ୍ତି, ରୋଷେଇଟା କେତେବେଳେ ଯେତେବେଳେ ବେଶୀ ଟାଇଟ୍ ହେଇଯିବ ରୋଷେଇ କରିବା ପାଇଁ ଇଚ୍ଛା ହବ, ଯାହା ଖାଇ ରହିଛି ବାବୁ ଜାଣେ ସେ ତାଙ୍କ ସେଟା ଭଲ ହଉଥିଲା, ଆଉ ତ ଫୋନ୍ ଅର୍ଡର ମାରିଦେଲା ଆସିକି ପହଞ୍ଚିଗଲା, ଗ୍ରୋସରୀ ପହଞ୍ଚିଗଲା, ବାସ୍ ଚୁଡ଼ି ଲଗାଅ ରୋଷେଇ କର ଖାଅ ପିଅ, ଇଏ କଷ୍ଟ ସେଟା ଜାଣିଛନ୍ତି ଆଚାର୍ଯ୍ୟ ଏଟା କିଛି କରିପାରିବେନି, ଏଟା ନରକକୁ ଯିବେ, ଇଏ କୋଉ ବହି ଚଳିବେ, ସେମାନେ କୃପା କରିକି ସବୁ ବ୍ୟବସ୍ଥା କରିଦେଇଛନ୍ତି ନା, ବ୍ୟବସ୍ଥା ହେଲା ପରେ ଭୋଜନ ହଉନି, ଆଉ ଇଏ ବ୍ୟବସ୍ଥା କରିକି ଭୋଜନ କରିବେ, ସେଠି ବାନପ୍ରସ୍ତି କ'ଣ କରିବ, ବ୍ରହ୍ମଚାରୀ ତା ଜୀବନଟା କଟେଇଲା, ଗୃହସ୍ଥ ତାର ଘରକୁ ଗଲା, ଘରକୁ ଯାଇକି ପୁଣି କଣ କରିବ ନା ସବୁବେଳେ ଗୁରୁଙ୍କ ସହିତ ଲିଙ୍କ ହେଇକି ରହିବ ନା, ମାନେ ସେ ବୁଡ଼ିଯିବ। ସେଥିରେ ଗୁରୁଙ୍କର ସେବା, ଗୁରୁଙ୍କର ପାଇଁ କିଛି ଅର୍ଥ ଦବା, ଶରୀର ଦବା, ଗୁରୁ ବାରବାର ଯିବା। ଏବେ ବି ଯାଇଥିଲି ଯୋଉ କଣ ତା ନା ଆମର ସେମିନାର ହଉଥିଲା ସେଠି, ମୁଁ କପିଳାସ ମୁଁ ଜାଣିନି, ମୁଁ ଥିଲି ସେ ଫୋନ କରିକି ସେ ଗୁଣାନପୁର କହୁଥିଲି, ସେ ଗୁରୁମା କୁହନ୍ତି କୁଆଡେ ଯାଇଛୁ ନ ଯାଇଛୁ, କିନ୍ତୁ କପିଳାସ ବହୁତ ଥର ଯାଇଛୁ। ସେଥିରେ ଗୁରୁଦେବ କହି ଚାଲ ଯିବା କପିଳାସ ବଣ ଜଙ୍ଗଲ ଚାଲ ଯିବା, କାରଣ ଘରେ ସବୁବେଳେ ରହିଲେ କଣ ହବ, ସବୁବେଳେ କାବାଲି ସିମେଣ୍ଟ ବନେଇବା ଆଉ ଏମିତି ହେଇଗଲା ସେମିତି ହେଇଗଲା, ଏଟା ଗଲା, ଏଠି ପାଇପ୍ ଭାଙ୍ଗିଗଲା, ଏଠି ଫାଟିଗଲା, ଏଇ ଚିନ୍ତାରେ ତମ ଦିନ ଜୀବନଟା ଚାଲିଛି। ସେନେ ପ୍ରଭୁପାଦ କହନ୍ତୁ କମ୍ ସେ କମ୍ ଆସି ଗୋଟେ ଦିନ ମନ୍ଦିର ରୁହ, ପୁରା ଦିନ ମାନେ କୋଉଠି ରହିଲୁଣି ବାବୁଲି, ରହିଲୁଣି ସକାଳୁ ମଙ୍ଗଳବାର ଥିରୁ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ, ବାବାଜୀ ଯାହା କରୁଛି କରିବ, ଗୋଟିଏ ଦିନ କଲେ ଜାଣିବ ତାପରେ ବାବାଜୀ କେମିତି, ଗୋଟେ ଦିନ ତୁମେ ରୁହ ଦେଖ କେତେ ଆନନ୍ଦ ଅଛି। ଆଉ ସେ ଟ୍ରଙ୍କ, ଗୋଟେ ଟ୍ରଙ୍କ ଆଗରୁ ଥାଏ, ଟ୍ରଙ୍କରେ ସବୁ ଲୁଗାପଟା ଭର୍ତ୍ତି କରିବେ, ଗୁରୁଦେବ ଷ୍ଟୁଡେଣ୍ଟ ଗୋଟେ ଥାଏ ଢେଙ୍କାନାଳ, ଗୁରୁ ଟିଚର ଥିଲା ଅନୁଗୁଳରେ, ଓଆରଟିସି ବସ୍ରେ ଢେଙ୍କାନାଳ ଯିବେ, ଢେଙ୍କାନାଳରୁ ସେଠି ପାଦର ଯିବେ, ସେଠି ତିନି ଦିନ ଚାରି ଦିନ ସେଠି ରହିବେ, ସେଠି ରହିବେ, ରହିକି ସେ ଆମର ନରହରି ପ୍ରଭୁ ଯୋଉ ଥିଲେ ତାଙ୍କୁ ବି ଧରିକି କାଳେ ଯାଆନ୍ତି, ନରହରି ପ୍ରଭୁ ଡ୍ରାଇଭିଂ କରୁଥିଲେ ତାଙ୍କୁ ବି ଧରିକି କାଳେ ଥରେ ଯାଇଥିଲେ ଜିପ୍ରେ, ଗୁରୁଦେବ ଭଲ ପାଣି ସେ ଯୋଉ ଜାଗା ଗୁଡା ଯାଇଥିଲେ, ସେ ମାଙ୍କଡ ଦ୍ୱାରା ଜପମାଳା ନେଇ ପଳେଇଲା, ଗୁରୁଦେବ କ୍ଷୀରେ ଖାଇବା ପିଇବା ଜିନିଷ କିଛି ନାହିଁ, ତୁ କାହିଁକି ନେଇ ମୁଁ ହଇରାଣ କରୁଛୁ, ମୋ ଜପମାଳାଟା ମୁଁ ଦୀକ୍ଷା ମାଳା, ସେ ମାଙ୍କଡରେ ଖସିଦେଲା ମାଳା। ଆଉ ହିମାଳୟ ପଳାଉଥିଲେ, ଋଷିକେଶ ପଳାଉଥିଲେ, ଏବେ କଣ ଟୁର ମାରେ, ଏବେ କଣ ଯାଉଛୁ ନା ସାଧୁ ସଙ୍ଗ କରିବାନି ଟୁର, ସେ ଗଲାବେଳେ ବ୍ୟାଗ ଫାଙ୍କା, ଆସିଲା ବେଳକୁ ସେ ଶାଢୀ ପତ୍ର କୁଆଡେ ଯାଇଥିଲ, କଣ ଧରିକି ଆଇଲ, ଏଗୁଡା କିଛି ନାହିଁ, ଏବେ ପତ୍ର ଟୁର ଯେ ଖାଇବା ପିଇବା ମଙ୍ଗଳାରତି ନାହିଁ କିଛି ନାହିଁ, ଖାଇବା ପିଇବା ଧୁମଧାମ ଟ୍ରେନ କରି ଖାଇବାକୁ ଯିବେ, ବାସ ହେଠି ଗଲେ ବୁଲା ବୁଲି କରି ଖା ପି କରି ପୁଣି ପୁଳେ ଭର୍ତ୍ତି କରି ଘରକୁ ଆଇଲେ, କିଉ ଆସକ୍ତି କମିଲା, ଏଟା କିଛି ନାହିଁ। ଗ୍ରସ୍ତ ଜୀବନଟା ସେମିତି ନା, ଗ୍ରସ୍ତ ଜୀବନ ଗ୍ରସ୍ତ ନିଷ୍କାମ ନ ହେଇପାରିଲା, ଆସକ୍ତି ନ ହେଇପାରିଲ, ତୁମେ ଦେଖିଛ ନା ପେଜ ଯୋଉ ଢଳା ଯାଏ ବାବୁଲି ବାବୁ, ଜାଣିଛ ନା ମୋର ଖୋଲା କଥା ମୁଁ ଖୋଲିକି କହୁଛି, ତୁମେ ଖରାପ ହବ କିଏ ଭଲ ହବ, ମୋର କଣଟା ମିଳିବ, ଏଟା ସତ କଥା ଗୁରୁଦେବ କୁହନ୍ତି, ଆଉ ଭଜନ କିଛି ହବନି ଗୁରୁଦେବ କୁହନ୍ତି। ପେଜ ଯୋଉ ଢଳା ଦେଖିଛ, ଥଣ୍ଡା ପାଣି ଗରମ ପାଣି ପଡିଲେ ସେ ପଚି ଯାଇଛି ଜାଗା ଦେଖିଛ ନା, ତା ଭିତରେ ଯୋଉ ପୋକ ଥାଏ ସେଇଭଳିଆ, ଯଦି ଭଜନ ନ କଲ, ଗୁରୁ ସେବା ନ କଲ, ମଠ ମନ୍ଦିର ସାଙ୍ଗେ ଯୁକ୍ତ ନ ହେଲ, ଖାଲି ସଢିବ ଆଉ, ଏତେ କଥା ଏତେ ସମସ୍ୟା, ସକାଳୁ ସନ୍ଧ୍ୟା ଏଇ ପୁଅ ଏମିତି କରେଣି, ଝିଅ ଏମିତି କରେଣି, ଘର ଏମିତି କରେଣି, ପଡ଼ୋଶୀ ଲୋକ ଥିବେ, ଚାକିରି ବାକିରି ଧନ୍ଦି ହେଇଯିବ ଆଉ, କିଛି ତୁମେ ଭଜନ କରିପାରିବନି। ଗୁରୁଦେବ କୁହନ୍ତି କିଛି ନାହିଁ, ଏ ସିରିୟସ୍ ଲୋକ ତୁମେ ତାହେଲେ ସ୍ଲୋ ପ୍ରୋଗ୍ରେସ୍ ହବ, ଏ ସିରିୟସ୍ ନୁହଁ ପ୍ରୋଗ୍ରେସ୍ ନାହିଁ। ଗୁରୁଦେବ କହିଲେ ନୋ ପ୍ରୋଗ୍ରେସ୍, କିଛି ଲାଭ ହବନି, ପୁରା କାଟିଦେଲେ ଆଉ, କାହିଁକି ହେଲା ଗୋଟେ ରେସ୍ପନ୍ସିବୁଲ ତୁମର ଲାଗୁଛି, ଏଟା ମୋର ରେସ୍ପନ୍ସିବୁଲ, ଆଉ ରେସ୍ପନ୍ସ ଛିଡ଼ିବ କେତେବେଳେ, କେତେବେଳେ ତୁମ ଦାୟିତ୍ୱ ଛିଡ଼ିବ କହୁନା ମୋତେ, କେବେ ନାହିଁ। ମଲା ପଡ଼ିଆ ତ ନାତିକି ନେଇକି ପୁଣି ଛାଡ଼ିବ ସ୍କୁଲରେ, ଘରେ ଯେତେବେଳେ ସବୁ ପଳେଇଯିବେ କ'ଣ କହିବେ, ନାତି ନାତିକି ଜଗ, ନାତୁଣୀକି ଜଗ, ଘର ଜଗ, କେତେବେଳେ ସେଠି ପଳାନ୍ତି ସବୁ, 25 ବର୍ଷ କେମିତି ପିଲା ବଡ଼ ହେଇଗଲା, ତାକୁ ଦାୟିତ୍ୱ ଦେଇ ଘରୁ ବାହାରିଲେ ପଳେଇଯିବେ। ସେ ବାନପ୍ରସ୍ଥର ସେକେଣ୍ଡ ଷ୍ଟେଜ୍ଟା, ଫାର୍ଷ୍ଟ ଷ୍ଟେଜ୍ ଯାଇ ସ୍ତ୍ରୀ ସାହାଯ୍ୟ କରୁଥିଲା, ନହେଲେ ତ ସେ ଯୋଉଟାକୁ ଅଧା ଇଏ ସେ ବାବାଜୀ ମଠ ରହିଲେ ସେ ଘର କଥା ହେଇଯିବା, ରହିଥିବା ଘରକୁ ଫୋନ ଲଗେଇଦେବେ, କିଏ ତୁ କି ବାବାଜୀ, ତୁ ଘର ଛାଡ଼ିକି ଆଇଲ, ତୁ ସ୍ତ୍ରୀ ଛାଡ଼ିକି ଆଇଲ, ପୁଣି ଘର କଥା କ'ଣ କହୁଛି, ମୋ ଝିଅ ରେଟା, ମୋ ପୁଅ ରେଟା, ମୋ ରେଟା, ଏଟା ତୁମ ଏଟା କିଛି ଭଜନ ନାହିଁ, ଏଇଟା ଖାଲି କାତ ମରା ଚାଲିଛି ନଗର ଉଠି, ଭଜନ କରିବା କିଛି ଏତେ ସହଜ ନାହିଁ, ତୁ ନିରାସକ୍ତ ହେଇପାରୁ ନା ଭଜନଟା କ'ଣ କରିବ। ତାପରେ ସିଏ ମାନଙ୍କର ସେତେବେଳେ ସ୍ତ୍ରୀ ପଳେଇଯିବେ, ସିଏ କ'ଣ କରିବେ, ସେତେବେଳେ ଷ୍ଟ୍ରଙ୍ଗ ହେଇଯିବ, ସେ ଉଠିବ ସକାଳୁ, ସକାଳୁ ଉଠିକି ଯେଉଁ ଦିଗ ଦେଖାହବ, ଯେଉଁ ଦିଗ ଦେଖାହବ ସେ ଦିଗରେ ଯିବ, ଯାହା ପଡ଼ିଥିବ ସେଥିରେ ଚଳିବ, ଯେଉଁ ଦିଗରେ ଯାହା ମିଳିଲା ଫଳ ଫୁଲ ଯୋଉଠି ଯାହା ମିଳିଲେ ଚଳିବ। କାହିଁକି ଏତିକି କଷ୍ଟ କରେ, ସନ୍ନ୍ୟାସୀ ଧର୍ମଠୁ ବାନପ୍ରସ୍ଥ ଧର୍ମଟା କଷ୍ଟ, ଏଇଥିପାଇଁ କାହିଁକି ନା, ସେ ସ୍ତ୍ରୀ ପାଖରେ ରହିଥିଲା, ପିଲା ଛୁଆଙ୍କ ଦାୟିତ୍ୱ ନେଇଥିଲା, ତାର ଆସକ୍ତିଟା କାଟିଆନି, ତାପରେ ତାର ଆସକ୍ତି କରିଯିବ, ସେତେବେଳେ ପୂର୍ଣ୍ଣ ଶରଣାଗତି ହବ, ସେତେବେଳେ ସାର କାୟ ମନ ବାକ୍ୟରେ ଭଗବାନଙ୍କ ଶରଣ ହେଇ ସେ ସନ୍ନ୍ୟାସୀ ନବ। ଭଗବାନ କଣ କରୁଛନ୍ତି, ଏଇ ଜୀବ ଗୁଡାଙ୍କୁ, ଜୀବର କର୍ତ୍ତବ୍ୟ ହେଉଛି ଭଗବାନଙ୍କର ଭଜନ କରିବା, ଜୀବଟା କରିପାରୁନି ଡାଇରେକ୍ଟଲି, ତାଙ୍କୁ କେତେ ଚାଲାକ କରି ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି, ଲୋକ ବିବାହ ହଉ ଠିକ ଅଛି, ସେ ତ ଇନ୍ଦ୍ର ସଂଯମ କରିପାରିବନି, ତ ବିବାହ ହେଲେ ଭଗବାନ ବିବାହ ହେବାଟା କେମିତି ଗୋଟେ କହୁଥିଲେ ସେ କଥାଟା, ବିବାହ ପାଇଁ ଭଗବାନ ମନା କରିନାହାନ୍ତି, କିନ୍ତୁ ବିବାହ ହେଇକି ବନ୍ଧନରେ ପଡ଼ିବା ଭଗବାନ କହିନାହାନ୍ତି, ସରକାର ମଦ ବିକିବା ପାଇଁ କହିଛନ୍ତି, ମଦୁଆ ହେବା ପାଇଁ ମଦ ଖାଇକି ତୁମେ ସେଇ ମଦ ବିକୁଛି, ପୁଣି ତୁମେ ମଦୁଆ ହେଇକି ବାଡ଼ା ପିଟା କଲ, କଣ ହବ? ଜେଲ ପଶୁ ତୁମେ କହିବନି ମଦ କାହିଁକି ତୁମେ ତିଆରି କଲ, କିନ୍ତୁ ମଦ କାହିଁ ତିଆରି ହେଇଛି ନା ତୋର ଅଭ୍ୟାସ, ତୁ ମଦ ନ ଖାଇଲେ ମରିଯିବୁ। ଭଗବାନ ଯୋଉ ସଂସାର ପ୍ରଥାଟା କରିଛନ୍ତି, ସଂସାର ପ୍ରଥା ନହେଲେ ତୁମେ ଦୂରାଚାରୀ ହେଇଯିବ, କିନ୍ତୁ ଭଗବାନ ସଂସାର ପ୍ରଥାଟା କରିକି ତୁମକୁ ବନ୍ଧନ ପକେଇବା ପାଇଁ ଭଗବାନ କରିନାହାନ୍ତି, ତୁମେ ଆସକ୍ତି ହେଇଯାଉଛ। ତେଣୁ ବିବାହ ହେବା ପାଇଁ ଭଗବାନ ମନା କରିନାହାନ୍ତି, କିନ୍ତୁ ବିବାହ ହେଇକି ବନ୍ଧନ ନ ପଡ଼ିବା ପାଇଁ କହୁଛ। ସେଥିପାଇଁ ବ୍ୟବସ୍ଥା ରଖା ହେଇଥିଲା, ବେଦବେଦୀ ଗୁଡ଼ା ସବୁ ଏଥିପାଇଁ ରଖା ହେଲା। ସେଥିପାଇଁ ବିବାହରେ ଦେଖୁନା, ବିବାହରେ ସେ ପୁରୋହିତ ଡକା ହବ, ସେ ଦେବତା ପୂଜା, ସେ ଦେବତା ପୂଜା, ହଜାର ଧନ୍ଦା ରଖା ହେଇଥିଲା। ଏଥିପାଇଁ ବନ୍ଧନରେ ପଡ଼ନି, ତୁମକୁ ଆତ୍ମାକୁ ଉଦ୍ଧାର କରିବାକୁ ପଡ଼ିବ ମାନବ ଶରୀରରେ। ତୁ ବନ୍ଧନ କିନ୍ତୁ ଭିତରକୁ କିନ୍ତୁ ପଶୁଛ, ଆଉ ଆଜିକାଲି ତ ସେ ଜୀବନ ନାହିଁ, ଆଜିକାଲି ତ ପୁରା ଗୋଟେ ବିପରୀତ ଦିଗରେ ଚାଲିଛି, ଗୋଟେ କଣ ବୁଝେଇବ ମତେ ଡର ଲାଗିଲାଣି। ଲୋକଙ୍କୁ କହିଲେ ସେ ଡିଷ୍ଟର୍ବ ହେଇଛି ଶୁଣି, ବର୍ତ୍ତମାନ ଖାଲି କହିବାକୁ ପଡ଼େ ତୁ ଯେମିତି ରହୁଛୁ ସେମିତି କର, ଯାହା କରୁଛୁ କର, ହରେ କୃଷ୍ଣ କହ, ପ୍ରସାଦ ପା। ଫିଲୋସଫି ଆଉ କୁହନି, ଫିଲୋସଫି ସେ ଡିଷ୍ଟର୍ବ ପାଗଳା ହେଇଯିବେ ଆଉ, କିନ୍ତୁ ଫିଲୋସଫିଟା କହିବନି, କିନ୍ତୁ ଭଗବାନଙ୍କୁ ପାଇବାର ରାସ୍ତା ତ ସେଇଟା ନା, ଆଉ ତ କିଛି ରାସ୍ତା ନାହିଁ, ଆଉ କିଛି ରାସ୍ତା ନାହିଁ। ତୁମେ ଆସକ୍ତିରୁ ମୁକ୍ତ ନହେଲେ, ଭୌତିକ ଆସକ୍ତିରୁ ମୁକ୍ତ କେମିତି ହବ ନା, ଭଗବାନ ପ୍ରତି ଆସକ୍ତି ବଢ଼ିଲେ ସେଥି ତ ନହେଲେ ତୁମେ କେବେ ହେଲେ ବି ଉଦ୍ଧାର ପାଇପାରିବ। ତେଣୁ ଏ ପାଇଁ କଣ ନା, ଜୀବର ଯେହେତୁ ଭୋଗ ବୃତ୍ତି ଅଛି, ତା ପାଇଁ କର୍ମ କରିବାର ବୃତ୍ତିଟା ତା ଭିତରେ ରହିଛି। ସେ ଆର୍ଟିଫିସିଆଲ କହିବ ମୁଁ ଭୋଗ କରିବି, ମୋର ଭୋଗ ବୃତ୍ତି ଅଛି, କିନ୍ତୁ ସେ କଣ କହିବ ମୁଁ କର୍ମ କରିବି ନାହିଁ, କିନ୍ତୁ ଭୋଗ ବୃତ୍ତିକି ଦବେଇ ପାରିବନି। ଭୋଗ ବୃଦ୍ଧିଟା ଯୋଉଟା ସେଟା କର୍ମ ମାଧ୍ୟମରେ ଶୃଙ୍ଖଳିତ ହେଇକି ବେଦବିଧି ହିସାବରେ ଲୋକ ଭୋଗ କରି କଣ ହଉଥିଲା, ତାଙ୍କର ବୈରାଗ୍ୟ ଆସୁଥିଲା। ସଂସାର ବୈରାଗ୍ୟଟା ଆଗରୁ କାହିଁକି ଆସୁଥିଲା ବୋଲି, ସଂସାର ହେଉଛି ଗୃହସ୍ଥମାନଙ୍କର ବୈରାଗ୍ୟ କାହିଁକି ଆସୁଥିଲା ଜାଣିଛ, ଲାଷ୍ଟ ବେଳକୁ ଭଜନ ହଉଥିଲା। ତୁମର କଣ ଲାଷ୍ଟ ବେଳକୁ ହଉଛି, ହଉଛି କୋଉଠି ଲାଷ୍ଟ ବେଳକୁ କୋଉ ଭଜନ ହଉଛି, କିଛି ଭଜନ ନାହିଁ। ସେ ମୁଣ୍ଡରେ ଚିନ୍ତାଟା, ସଂସାର ଚିନ୍ତାଟା ପୋଷେଇକି ରଖିଛ, ମତେ କହିଲେ ହବ? ଏଇଠି ଆସିକି ଏଇଠି ମୋଟରସାଇକେଲ ଦେଖିଲୁ ଅନୁ ଅନୁରେ ବାବୁଲିବାକୁ କାହିଁ ଦେଖିଲୁ, ସେଠି ଅଧା ରାସ୍ତାରେ ମୁଁ ସକାଳୁ ଅନେଇଲା ବେଳକୁ କେଉଁଠି ଦେଖିଲି, ଏଠି ଦର୍ଶନ ଆସ ଦେଖିଲା, ପୁଣି କୁଆଡ଼େ ପଳେଇଲି, କଣ ମୁଣ୍ଡରେ ବସି ହେଇଥିବ? ଆଗରୁ କଣ ହଉଥିଲା, ଆଗରୁ ଲୋକମାନେ ସରଳ ଜୀବନଯାପନ କରୁଥିଲେ, ପ୍ରକୃତିରେ ରହୁଥିଲେ। ଆଗରୁ ପାଞ୍ଚଟା ସାତଟା ମୁଁ ଗୋଟେ ବସିକି ସବୁ ଚିନ୍ତା କରୁଛି ନା, ସତ୍ୟ ମିଛ ମୁଁ କହିପାରିବିନି, ଏଇଟା ସତ୍ୟ ହେଇଥିବ। ଆଗରୁ ସ୍ୱାମୀ ସ୍ତ୍ରୀ କାହିଁକି ଝଗଡ଼ା ଲାଗୁନଥିଲେ ବେଶୀ, କାହିଁକି ତାଙ୍କୁ ଶେଷ ବୟସରେ କାହିଁକି ତାଙ୍କୁ ଟିକେ ଠାକୁରଙ୍କୁ ଭଲ ଲାଗୁଥିଲା ନା, ବେଶୀ ପିଲା ଛୁଆ ଥିଲେ, ମୁଁ ବସିକି ଦିନେ ଦେଖୁଥିଲି କଣ ୟାର ପ୍ରୋବ୍ଲେମଟା, ପ୍ରୋବ୍ଲେମଟା ହଉଛି ଏଇଟା, ମୁଁ କଣ ଖାଲି ବୋକା ଭଳିଆ ବସିଛି ବା ବୁଲିବାକୁ, ମୁଁ ସହର ବଜାର କାହିଁ ଭଲ ଲାଗୁନି, ଯାହା ପାଇଁ ତୁ ଚଷିବୁ ସିଏ ଲୋକଟା କଣ ତୁ ଜାଣିବା ଦରକାର ନା, ଯାହାକୁ ତୁମେ କଥା କହିବ ସେ ଲୋକଙ୍କର କଣ ପ୍ରୋବ୍ଲେମ ହଉ, ତୁ ଚିନ୍ତା କରିବାକୁ ପଡିବ ନା। ତ ଗୋଟିଏ ପୁଅ ଗୋଟିଏ ଝିଅ, କାହାର ଗୋଟେ ଝିଅ ହେଲେ ସେ ଡରୁଛି, କାଲି ଦିଟା ହେଇଗଲା ମାନେ ଝିଅ ପୁଣି ମଲି ସେ ବନ୍ଦ କର। ଆଚ୍ଛା ତୁମର ସିନା ଆର୍ଟିଫିସିଆଲ ତୁମେ ବନ୍ଦ କରିଦେଲ, କିନ୍ତୁ ରେସ୍ପନ୍ସିବିଲ ନେଲନି, ଦାୟିତ୍ୱଟା ନେଲନି, ତାହେଲେ ଦାୟିତ୍ୱ ନେଲେ ତୁମର ଭୋଗ ବୁଦ୍ଧିଟା ବଢ଼ିଲା। ସେତେବେଳେ କଣ ପାଞ୍ଚଟା ଛଅଟା ଛୁଆ ସେ ଗୋଟେ କାଖର କାଖରେ କଲେ କାହାକୁ ଝାଡ଼ା ହେଲାଣି, ତ କାହାକୁ ଖାଇବାକୁ ନାହିଁ, କାହାକୁ ସ୍କୁଲ ପାଠ ପଢା, ଆକୁ ପ୍ୟାଣ୍ଟ ପିନ୍ଧେଇ ଦେ, ସେ ଦେଖି ମା ମାନେ ତିନିଟା ଚାରିଟା ଛୁଆକୁ ସେ ତାକୁ ଆକୁ ପ୍ୟାଣ୍ଟ ପିନ୍ଧେ ପିନ୍ଧେ ସିଏ ତାର ହେଡ଼ ପରିଶ୍ରା କରିଥାଏ, ତା ପ୍ୟାଣ୍ଟ ସଫା କରି କରି ତାର ଯାଇକି ସେଠି କୋଉଠି ପଡ଼ିସାରିବନି। ଏଥିରେ ଲାଭ ମା ମାନେ ସଂସାର ମୁଁ ଘାଣ୍ଟି ହେଇଗଲି, ହେ ପ୍ରଭୁ ମତେ ପାର କର, କର୍ମରେ ତାଙ୍କର ବୈରାଗ୍ୟଟା ଆସୁଥିଲା। ବର୍ତ୍ତମାନ କଣ କରିବ, କଣ କରୁଛନ୍ତି, କର୍ମଟା ଏମିତି କରିବି ଭୋଗଟା ବେଶୀ ରେସ୍ପନ୍ସିବୁଲ ନେବି ନେଇ ଭୋଗ କରିବି। ବର୍ତ୍ତମାନ ସମସ୍ତଙ୍କ ମୁଣ୍ଡରେ ମଠ କତୁରୁ ମୁଁ ଖୋଲି କହୁଛି, ମଠ ପାଖରୁ ଆରମ୍ଭ କରି କର୍ମ ପର୍ଯ୍ୟନ୍ତ ଗୋଟା ବସି ବସି ଦେଖିବି ଆଉ, ସମସ୍ତେ ଯେମିତି ଆରାମସେ ରହିବୁ, ଦାୟିତ୍ୱ ନେବୁନୁ, ଭୋଗ କରିବୁ, କିନ୍ତୁ ବାବାଜୀ ହେବି ବାସ ଆରାମସେ ଖାଇବା ପିଇବା ସବୁ ମିଳିବ, ସେବା ବେଶୀ ପରିଶ୍ରମ ବେଶୀ ହେବନି। ସେ ଗୋଟେ କୋଉଟା ବାହାନ ଦେଖେ, ମୁଁ ପ୍ରିଚିଂ କରୁଛି, କିଏ କହେ ମୁଁ ପଢୁଛି, ମୋର ଚାଣ୍ଟିଂ ଅଛି, କିଏ କହେ ମୁଁ ସାଧନ କରୁଛି, ଏହା କହିକି ସବୁ ବର୍ତ୍ତମାନ ଏ ଯାହା କୁହନ୍ତି ସହଜିଆ ସଂସାର ସେ କାହିଁ ଦାୟିତ୍ୱ ନେଉନାହାନ୍ତି ନା। ଆରେ ଗୋଟେ ନାରୀର ତାର ସ୍ନେହଟା ଯେତେବେଳେ ବ୍ୟବହାର ହବ ନା, ସ୍ନେହଟା ଦୁଇଟା ତିନିଟା ଛୁଆ ହେଇଗଲା ମାନେ କଣ କରିବ, ଚିନ୍ତାଟା ବେଶୀ ମାଡ଼ି ବସିଲା, ତାହେଲେ ତା ଚିନ୍ତା ନାହିଁ ସେ କଣ କରିବ, ଯାହାର ଯେତେ ଚିନ୍ତା କମ୍ ସେ ଉତ୍ପାତର ତାର ବେଶୀ, ବୁଝିପାରୁଛୁ ଭାବିଲେ ଉଲଟା ନାହିଁ ମୁଣ୍ଡରେ ନା, ରେସ୍ପନ୍ସିବିଲ ତାହେଲେ ରହିଲାନି, କଣ ଗୋଟିଏ ଛୁଆ ବାସ ଚାଲ ଖାଲି ଆଉ କଥା ତା କଥା ଘର ଗଣ୍ଡଗୋଳ ଏଗୁଡ଼ା ଆଗରୁ ଏତେ ନଥିଲା, କାହିଁକି ପାଞ୍ଚଟା ଛଅଟା ଛୁଆ ତା ଧନ୍ଦା ବୁଝୁ ବୁଝୁ ତା ଦିନ ଗଲାଣି, ସେ କାହା କଥାରେ ମୁଣ୍ଡ ପୁରେଇବ, ମୁଁ କୁଆଡେ ଯାଉଥିଲେ ଗୋଟେ ଦିନ ରହିପାରୁନଥିଲେ ନା, ମୋ ଛୁଆ ପିଲା ଅଛନ୍ତି ହଇରାଣ ହେବେ, ବର୍ତ୍ତମାନ ସେ ସାଇଡ଼ରେ କଣ ଗୋଟିଏ ଛୁଆ ବାସ ଗଲା, ଆଉ ପଇସା କାଇଁ କମେଇବ ନା ଭୋଗ ପାଇଁ, ଆରାମସେ ଘର ଦ୍ୱାର କରିବା ଭୋଗିବା। ଆରେ ଭୋଗବାଦୀ ଲୋକ ଯେତେବେଳେ ଦି ଜଣ ଭୋଗି ରହିବେ କଣ ହବ, ମାଡ଼ ପିଟିଲା। ଆଉ ସେଠି ସ୍ୱାମୀ ତାର ସ୍ତ୍ରୀ ତାର ଛୁଆ ପିଲା ଦାୟିତ୍ୱ ନେଇ ରୋଷେଇ କରିକି ତାର ହଇରାଣ, ସ୍ୱାମୀ ତାର ପଇସା ରୋଜଗାର କରି ଜାଣିଲା ବେଳକୁ ସେ ହଇରାଣ। ଆରେ ବୈରାଗ୍ୟ ନ ଆଇଲେ ଜଣେ ପଶିବ କେମିତି ଧର୍ମକୁ, ବୈରାଗ୍ୟ ନ ଆଇଲେ ଧର୍ମ, ଧର୍ମ ଆଉ ଭୋଗ ଏ ଦିଟା ହଉଛି ବିପରୀତ ଜିନିଷ। ଭୋଗୀ କେବେ ଧାର୍ମିକ ନୁହେଁ, ସେ ଯାହା ଧର୍ମ କରୁଛି ତାକୁ ଜିରୋ ବୋଲି ଜାଣିବ କିଛି କେବେ। ଯିଏ ଯାହାର ଭୋଗ ବୁଦ୍ଧି ପ୍ରଚୁର ସେ କେବେ ଧାର୍ମିକ ହେଇପାରିବନି। ଆମକୁ ଯେତେ ସୋ କଲେ ଆମେ ମାନିବୁନୁ। ଭୋଗୀଟା ସେ କଣ ନା, ଏଇ ଯୋଉ ଉତ୍ତର ଭାରତ ମୁତ ମୁଁ ସବୁ ଯାଏ, ମୋତେ କେଟା କେବେ ପସନ୍ଦ ଲାଗେନି। ଆମେ ମହାପ୍ରଭୁ ଶିକାର ଅଛୁ, ଆମେ ଦେଖିଲୁ ସେ କଣ ନାଚା ନାଚି କରିବେ, ଦେଖିଲୁ ପୁରୀ ଡାଲମା ଖାଇ ପୁରା ପୁରୀ ଖାଇ ଗାଡ଼ିରେ ଚଢି। ଆରେ ତୁମେ ତୁମେ କଣ ଧାର୍ମିକ ଆମକୁ ଦେଖୁଛ ମ। ବୈରାଗ୍ୟ ଯୋଉଟା ନାହିଁ, ଭକ୍ତି ଦେବୀଙ୍କର ପ୍ରଥମ ଜିନିଷ ହେଲା ଜ୍ଞାନ ବୈରାଗ୍ୟ, ତମର ବୈରାଗ୍ୟଟା ନାହିଁ ଭଗବାଦୀ ତୁମେ। ରାଜା ଘର ଛୁଆ ଗଛ ମୂଳରେ ରହୁଥିଲେ, ସେଗୁଡ଼ା ଆମର ପସନ୍ଦ ନାହିଁ, ସେଟା ନାହିଁ ତ ଆମ ଫିଲୋସଫି ଧରୁନି ଗୋଟେ, ଆଉ ପଶୁନି ଆଉ ମୋତେ ଲାଗୁନି। ମୁଁ ଯେତେବେଳେ ଯେତେ ସବୁ ଯୁଆଡ଼େ ଯାଏ ମୋର ମାର୍କ ଗୁଡ଼ା ଦେଖିବି, ଆଉ ତାକୁ ଆଗେ ଦେଖିବୁ କଣ ଜିନିଷଟା କେମିତି କଣ ଜୀବନ କଟାଉଛନ୍ତି। ଆଉ ଆମେ ଗଢି ହେଇଛୁ ସେମିତିରେ ଆଉ, ଯାହାର ଭୋଗ ବୁଦ୍ଧି ପ୍ରବଳ, ଭଲ ଖାଇବା ଭଲ ରହିବା ଭଲ ଗାଡ଼ି ଭଲ ମେଣ୍ଟେନାନ୍ସ ସବୁ ଏସବୁ ଭଲ ବୁଦ୍ଧି ଯାହାର ଅଛି ସେ ଧାର୍ମିକ ବ୍ୟକ୍ତି କେବେ ହେଇପାରିବ ନାହିଁ। ଆଗି ତାର ଲଗେଇବ ଭୋଗେଶ୍ୱରୀ ପୋଷାକ ତା ନାମ ତ ଅପହୃତ ଚେତସାମ, ତା ଚେତନାଟା ତ ଭୋଗକୁ ପଳେଇଗଲା, ସେ ଯେତେ ଧର୍ମ କଲେଟା କଣଟା ହବ। ସେ ଗୋଟେ ପାଠ ପଢେଇ ଦେବୁ ନା, ଏଇଟା ଆମର ପାର୍ଟ ଅଫ ଲାଇଫ, ଏନ୍ଜୟମେଣ୍ଟ କରିବା ଗୋଟେ ପାର୍ଟ ଅଫ ଲାଇଫ। ପାଗଳ, ତୁ ପାର୍ଟ ଅଫ ଲାଇଫ ଯଦି କରିବୁ ତ ପାଠ କର, ଧର୍ମ କାଇଁ କରୁଛୁ। ଧର୍ମ ପାଖରେ ଭୋଗ କେବେ ଲାଗିପାରିବନି। ଭୋଗେଶ୍ୱରୀ ପୋଷାକ ତା ନାମ ତ ଅପହୃତ ଚେତସାମ, ତା ଚିତ୍ରଟା ଭୋଗର ରହିଛି। ସେଟା କଣ, ସେ ଜପ କଣ ତପ କଣ କଣଟା, କିଂ ବିଦୟା କିଂ ତପସ୍ୟା କିଂ ତି ଆଗେ ନୃତି ନମା କିଂ ବିଭକ୍ତ ନମୋନ ସ୍ତ୍ରୀ ବିଜସ୍ୟ ମନୋରୁତମ। ଯୋଉ ସ୍ତ୍ରୀର ପୁରୁଷ ମନହରଣ କରିଦେଇଛି, ପୁରୁଷର ସ୍ତ୍ରୀ ମନହରଣ କରିଦେଇଛି, ତାର ବିଦ୍ୟାର କଣ ମୂଲ୍ୟ। କିଂ ବିଦୟା କିଂ ତପସ୍ୟା, ତପସ୍ୟାର କଣ ମୂଲ୍ୟ। କିଂ ତି ଆଗେ ନ, ତ୍ୟାଗର କଣ ମୂଲ୍ୟ। କିଂ ଶ୍ରୁତେ ନବା, ସେ ବହୁ ଶୁଣିଛି ବହୁ ଜାଣିଛି, କିଛି ମୂଲ୍ୟ ନାହିଁ। କିଂ ବିଭକ୍ତ ନମୋନ, ସେ ଏକାକୀ ରହୁ କି ମୌନ ହଉ, ସ୍ତ୍ରୀ ବିଜସ୍ୟ ମନୋରୁତମ, ଯାହା ସ୍ତ୍ରୀକି ମନହରଣ କରିନେଇଛି। ସ୍ତ୍ରୀ ହେଲା ଉପଲକ୍ଷଣ, ଭୋଗର ଉପଲକ୍ଷଣ। ସ୍ତ୍ରୀର ଯେତିକି ପ୍ରଭାବ, ଧନର ସେତିକି ପ୍ରଭାବ, ଭୋଜନର ସେତିକି ପ୍ରଭାବ, ଏସବୁ ଭୋଗର ଉପଲକ୍ଷଣ। ସବୁଠୁ ବଡ ଭୋଗ ହେଲା ସ୍ତ୍ରୀ, କି ସମସ୍ତଙ୍କ ଶକ୍ତି ସେତିକି ଅଛି, ସ୍ତ୍ରୀ ପାଇଁ ପୁରୁଷ, ପୁରୁଷ ପାଇଁ ସ୍ତ୍ରୀ, ଉଭୟ। ଖାଲି ସ୍ତ୍ରୀ ଯେତେବେଳେ କୁହା ସେଠି ପୁରୁଷ ବୁଝେଇ ନେବା ଦରକାର, ସ୍ତ୍ରୀମାନେ ପୁରୁଷକୁ ବୁଝିବା ଦରକାର। ଭକ୍ତିମତୀ ନାରୀ ପାଇଁ ଅଭକ୍ତ ପୁରୁଷ ମାୟା, ଭକ୍ତିମାନ ପୁରୁଷ ପାଇଁ ଭଗବତୀ ଭୋଗୀ ନାରୀ, ଇଏ ଭୋଗ ପୁରୁଷ, ଦି ଜଣ ଉଭୟ ଉଭୟ ପାଇଁ ମାୟା। ଇଏ ତାକୁ ବନ୍ଧନ ରଖିବା ଆଉ, ଏଗୁଡାକ ଭୋଗେଶ୍ୱର ପ୍ରସାଦ ଗୀତାରଟା ଲାଗିବ। ଭୋଗ ଭୋଗବାଦରେ ରହିଗଲେ ତୁମେ ମୋଟେ ଭୋଜନ କରିପାରିବନି, ସେଟା ହବ ହେଇପାରିବନି, ସେଟା ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ନା। ଆଉ ବୈରାଗ୍ୟଟା ପ୍ରଥମେ ରହିଛି, ଏଇଥିପାଇଁ ଲୋକ ଗୁଡାକ ସବୁ ଆଗରୁ ଯୋଉ ପିଲା ଛୁଆଗୁଡା ରହୁଥିଲେ ଆମେ ସବୁ ଦେଖିଛୁ, କମ୍ ଠାକୁର ମୁଣ୍ଡ ମାରନ୍ତି ପ୍ରଭୁ ମୋ ଝିଅଟା କେମିତି, ଏବେ ତ ଝିଅ ହଉ ମୁଁ କେମିତି ବ୍ୟାଙ୍କ ବାଲାନ୍ସ ରଖିଦେଲେ ଗଲା, ମୋତେ ଅଛି ଆଉ ଝିଅକୁ ପାର କରିବି, ଆଉ ତା ଉତ୍ପାତ ଆସିଲା, ସେ ଠାକୁର କଣ ଡାକିବ, ଭଗବାନ କଣ ଡାକିବ। ଆଉ ନେଚୁରାଲି ବି କଳି ଯୁଗର ଧର୍ମ ହିସାବରେ ବର୍ତ୍ତମାନ ସାଇନ୍ସ ହିସାବରେ ଆମ ମଣିଷ ସପୋର୍ଟ କିଛି କରୁନି, କିଛି ତାର ଜିନ୍ସ ଗୁଡା ମୁଁ ଦେଖୁଥିଲି ବସିକି, ଗୋଟେ ଡିଭୁଡ଼ି ମାନଙ୍କର ଜିନ୍ସ ମୁଁ ତ ଦେଖୁଥିଲି, ଖରାପ କିଏ ଭାବୁଛୁ ବାବୁ, ଆମେ ସେଇ ଶୁଦ୍ଧ ଭକ୍ତ ଫିଲୋସଫି ଆମେ ମିଶାଉଛୁ ଆଉ। ଗୋଟେ ଲୋକର ତାକୁ ତୁମେ ଭଗବାନଙ୍କର ଶରଣାଗତ ହୁଅ, ସେ କେବେ ସେତିକି ହେଇପାରୁନି, ତାର ଏତେ କର୍ମ ମେଣ୍ଟାଲିଟି, ଏଇଟା କେମିତି ନହେଲା କେମିତି ହବ, ସଂସ୍ଥା ଚାଲୁଛି, ଏଇଟା କମ୍ପ୍ଲିଟ୍ ସରେଣ୍ଡର ତୁମେ ହୁଅ, ତୁମେ ଭଗବାନଙ୍କ ଉପରେ ପୂର୍ଣ୍ଣ ଶରଣାଗତ ହବ। ଜ୍ଞାନ ବୈରାଗ୍ୟ ବୁଦ୍ଧି ଏଇଟା ସବୁ, ଏ ଯୋଉ ମୁଁ ଏଇଟା କରିବି ସେଇଟା କରିବି ପଢ଼ିବି, ତୁମର ତୁମର ଡିପେଣ୍ଡେନ୍ସ ନାହିଁ, ତୁମେ ହେଇପାରିବନି, ତୁମେ ତୁମ ବୁଦ୍ଧିରେ ଚାଲୁଛ, ତୁମେ ଯୋଜନା, ତୁମେ ଯୋଜନାଟା ତୁମେ ରଖିଛ, ତୁମେ କୃଷ୍ଣ ଯୋଜନା ଚାଲୁନ, ତ ଭଗବାନଙ୍କ ଯୋଜନା ଚାହେଁ, ତମେ ଭଗବାନଙ୍କୁ ପ୍ରାର୍ଥନା କରୁନ, ପ୍ରଭୁ ଆପଣଙ୍କ ଯୋଉ ରାସ୍ତାରେ ନେବା କଥା ମୋତେ ସେ ରାସ୍ତାରେ ନେଇଯାଆନ୍ତେ, ତ ତୁମ ଯୋଜନାଠୁ ତୁମେ ରଖିକି ତମେ ଭଗବାନଙ୍କୁ ପ୍ରାର୍ଥନା କରୁଛ, ଭଗବାନଙ୍କୁ ଚାକର ବନଉଛ, ଡିବୁଟିବୁଟ ବୁଝିପାରୁନା ତା ଫିଲୋସଫି କହିଲା ବେଳକୁ। ଆମର କଣ, ଆମର ଭଗବାନ ଆମର ପ୍ରଭୁଙ୍କ ପାଖକୁ ଯିବାର ଅଛି, ଏଇ ଜନ୍ମରେ ଆମର କଣ ହବାର ଅଛି, ଝାଡ଼ୁ ଦେବାର ଝାଡ଼ୁ ଝାଡ଼ୁ ଦିଅ କି ପ୍ରିଚର ହୁଅ, ତୁମ ଭଗବାନଙ୍କ ପାଖକୁ ଆମର ଯିବାର ଅଛି, ସେ କୋଉ ବାଟ ନେବେ, ଯୋଉ ବାଟ ନେବେ ଭଲ, ଏତିକି ସପୋର୍ଟ ଗୋଟେ ଜଣ ଗୋଟେ ଡିବୁଟର ମାଇଣ୍ଡ ଆସୁନି, ସେ ଛାଡ଼ୁଛି ଘର, ସେ ତା ମୋତେ ଗୋଟେ ପ୍ଲାନ୍ କରୁଛି, ମୁଁ ଏମିତି କରିବି, ସେ ତୁମେ ତୁମେ ସକ୍ସେସ ହେଇପାରିବ ନାହିଁ, ତାହେଲେ ସର୍ବଧର୍ମ ପରିଦେଇଛି ଭଗବାନ କାହିଁ କହିଲେ, ତ ଜିନ୍ସ ଗୋଟେ ସପୋର୍ଟ କରୁ ବର୍ତ୍ତମାନ ଯୋଉ ଯେମିତି ଜନ୍ମ ହେଇଛନ୍ତି କଳି ହିସାବରେ ତାଙ୍କ ଇଣ୍ଟେଲିଜେଣ୍ଟ ସେତିକି ନାହିଁ, ଭାରି କର୍ମବାଦ ଏଇଟା କଲେ ଆମର ହବ, ଏମିତି କରିବା ସେମିତି କରିବା, ରଜଗୁଣ ସମର୍ପିତ ଆତ୍ମା, ତୁମେ ସମର୍ପିତ ଆତ୍ମା ନହେଲେ ତୁମେ କିଛି ସ୍ପିରିଚୁଆଲ ଲାଇଫରେ ରିଭିଲ୍ ହବନି, ଯୋଉଟା ଜାଣିଛ ସେଇଟା ସବୁ ଥିଓରିଟିକାଲ, ଏଇଟା କିଛି ତୁମର ଦିନେ କାମରେ ଲାଗିବନି, କିଛି କାମରେ ଲାଗିବନି। ତ ସମର୍ପିତ ଭଗବାନଙ୍କର ସମର୍ପିତ ନହେଲେ ଭଗବାନ ତୁମ ଦ୍ୱାରା କ'ଣ ଚାହୁଁଛନ୍ତି, କ'ଣ କେଉଁ ରାସ୍ତାରେ ନେବେ ସେଇଟା ସେ ଜାଣିଛ। ଏଇଟା କଳିର ଇନଫ୍ଲୁଏନ୍ସ ନା, କଳିର ଏତେ ବଡ଼ ପ୍ରଭାବ, ସେ ସବୁ ଜିନିଷ ଧର୍ମକୁ ପୁରା ନଷ୍ଟ କରିଦେଲା, ବୈଦିକ ସଭ୍ୟତାକୁ ଖାଇଦେଲା, ପ୍ରକୃତିକୁ ନଷ୍ଟ କରିଦେଲା। ବର୍ତ୍ତମାନ କେବଳ ଧ୍ୱଂସାଭିମୁଖୀ କୁହାଯାଏ ନା, ଏଇଟା ଗୋଟେ ଧ୍ୱଂସାମୁଖୀ ସଭ୍ୟତା। ଏଇ ଯେମିତି ଦେଖୁଛ ୟୁକ୍ରେନ କ'ଣ ତା ନା, ରଷିଆ ଲାଗିଛନ୍ତି, କ'ଣ ଭାରତ ପାକିସ୍ତାନ ଦିନ ଏମିତି ହବନି କି, ଧ୍ୱଂସାଭିମୁଖୀ ସଭ୍ୟତା ବା କେତେବେଳେ କାର୍ଡ ହେଲା, କେତେବେଳେ ଚୀନ ଭାରତ ତାଙ୍କ ଚକା ଚିକ ନାହାନ୍ତି, ଧ୍ୱଂସାଭିମୁଖୀ ସଭ୍ୟତା। ଆରେ ଏଇ ଯୋଉ ବୈଜ୍ଞାନିକ କୌଶଳ ଇଏ ବାହାରିଲା ବୋଲି, ଆଗରୁ କ'ଣ ହଉଥିଲା, ଆଗରୁ ଯୋଉ ହଉଥିଲା ଆଗରୁ ତ ବମ୍ ନଥିଲା, ଯେହେତୁ ଯୁଦ୍ଧ କରାଯାଉଥିଲେ ରାଜାମାନେ ସୈନିକ ନେଇକି ଯାଉଥିଲେ, ତାହେଲେ ପବ୍ଲିକ ଲୋକର କିଛି ଅସୁବିଧା ନାହିଁ, ଆଉ ରାଜାମାନେ ତାର ବିଜୟ କରୁଥିଲେ, ପବ୍ଲିକକୁ କିଛି ମାରୁନଥିଲେ, ସେ ରାଜା ତାର ସରେଣ୍ଡର ହେଇଗଲେ ତ ଗଲେ, ନହେଲେ ସୈନିକମାନେ ମରୁଥିଲେ, ପବ୍ଲିକ ଲୋକର ଅସୁବିଧା କ'ଣ, ବର୍ତ୍ତମାନ କ'ଣ ହେବେ, ସମସ୍ତେ ମରିବେ। ବିଜ୍ଞାନ ଗୋଟିଏ କିଛି ଲାଭ କରୁନି, କିନ୍ତୁ ପରିସ୍ଥିତି ଏମିତି ବିଜ୍ଞାନକୁ ଛାଡ଼ିକି ମଣିଷ ବର୍ତ୍ତମାନ ବଞ୍ଚିପାରିବନି, କାରଣ ଧର୍ମଟାକୁ ଯେତେବେଳେ ଲୋକ ଛାଡ଼ିଦେଇଛି, ଆଉ ସେ ଧର୍ମଟା ଯେତେବେଳେ ଲୋକ ଛାଡ଼ିଦେଲା, ସେ ଛୋଟା ହେଇଗଲା, ବର୍ତ୍ତମାନ ବଞ୍ଚିବ କେବଳ ବିଜ୍ଞାନ ଉପରେ। ଆଉ ବିଜ୍ଞାନ ଏଇଟା ଯେମିତି ବିଦେଶରେ ହେଇଥିଲା, ପ୍ରଭୁପାଦ ବଞ୍ଚେଇଥିଲେ ଭାରତକୁ, ବର୍ତ୍ତମାନ ବଞ୍ଚେଇ ଦେଉଛନ୍ତି, ଇଏ କିଛି ହେଇନି, ଇସ୍କନରେ ଜାଗା ବି ହବନି, ମୁଁ କହିଦେଉ ତୁମକୁ, ମତେ ଯାହା ଲାଗୁଛି ଇସ୍କନରେ ଜାଗା ବି ହବନି, ଯେତିକି ଇସ୍କନ ସେଣ୍ଟର ଅଛି ସେ ପୁଣି କୁଆଡେ କୁଆଡେ ସବୁ ଘୁରେଇବେ, ଆହୁରି କେତେଟା ଜାଗା କିଣିକି ସବୁ କରିବେ, କାରଣ ଏ ତ ସବୁ ହିପି ଭଳିଆ ସଭ୍ୟତା ଆସିଗଲାଣି ନା, ବିଦେଶ ଭଳିଆ। ଆଉ ସବୁ ଭୋଗବାଦୀ ଲୋକ ଗୁଡ଼ାକ ଇଏ ଜାଣନ୍ତିନି, ବୈଦିକ ସଭ୍ୟତା ଛାଡ଼ି ଦେଇଛନ୍ତି, ଏସବୁ ଏଭଳିଆ ଡିଭୋର୍ସ ଚାଲିବ, ଗଣ୍ଡଗୋଳ ଚାଲିବ, ଛୁଆଟୁଆଳ ସବୁ ଏଇସବୁ ପୁଅ ଝିଅ ସବୁ ଗଣ୍ଡଗୋଳ ଲାଗିବ, ତାଙ୍କ ତ ବରେକି ଆସିବ, ଆଉ ଯିବ କୁଆଡ଼େ, ବାଟ କୁଆଡ଼େ ଯିବେ, ସବୁ ଆସିବେ ଏଠି, ପ୍ରଭୁ ଜାଣିଛନ୍ତି, ବହୁତ ଫ୍ଲୁରିଶ ହବ, ମତେ ପୁରା ଦେଖାହଉଛି ଆଖି ଆଗରେ, ଛୁଆଟୁଆଳ ମାଟ ଖାଇଲେଣି, ଚାବଡ଼ା ଖାଇଲେଣି, ଆଉ ବ୍ୟବସ୍ଥାରେ ସବୁ କରାହେଇଛି, କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ, ବୈଦିକ ସଭ୍ୟତାକୁ ଛାଡ଼ିଦେଲେ, ବେଦ ବେଦ ନିୟମ ଗୁଡାକୁ ନ ମାନିଦେଲେ ଏ ଭୋଗଟାକୁ କମେଇ ହବ ନାହିଁ, ଆଉ ଭୋଗଟା ତ ତୁମ ଅନ୍ତର ଭିତରେ ରହିଛି, ସେ ଧର୍ମକୁ ସ୍ଥାନ ଦବନି କେତେବେଳେ, ଭୋଗଟା ଗୋଟେ ଜୀବଟାକୁ ଏଇଟା ଏତେ ଏତେ ପ୍ରକାର କାହିଁକି ଆମର ସେ ଯୋଉ ଟେମ୍ପଲ ପ୍ରୋଗ୍ରାମ ସେଟା ଏତେ ଷ୍ଟ୍ରିକ୍ଟଲି କାଇଁ ରଖାହଉଛି, ଯେଉଁଟାକି ମୋର ଷୋଳମାଳ ଯେତେବେଳେ ଜପ କଲି କହିଲି ମୋର କାହିଁ ସକାଳୁ ଉଠିବି, ତୁମେ କରିପାରିବନି ସେମିତି, ତୁମର ଭୋଗଟା ବଢ଼ିଯିବ, ରାତରେ ତୁମେ ଶୋଉଛ ମାନେ ତୁମର କାମ ଶକ୍ତି ଅଧିକା ବଢ଼ିବ, ସାଇନ୍ସ ଏଇଟା ଦିବା ନିଦ୍ରା ରାତ ସେଇଟା ତୁମର ତୁମର ଏ କାମନା ଶକ୍ତିଟା ବଢ଼ିବ, ବେଶୀ ଶୋଇପାରିବନି, ତୁମେ ଉଠିବାକୁ ପଡ଼ିବ, ସେଥିରେ ସତ୍ୱଗୁଣ ପ୍ରକୃତି ସାହାଯ୍ୟ କରୁଛି, ଭଗବାନଙ୍କୁ ଉଠିବ, ମନେ କରାହଉଛି ତୁମେ କେବଳ ଆଦି ଅନ୍ତ ଦୁଇଟା ଜାମ ତୁମେ କେବଳ ଶୋଇବ, ମଧ୍ୟ ଜାମ ଶୋଇବ, ଗୋଟେ ରାତି ହେଲା ଚାରି ଜାମ ପ୍ରହର, ଯୋଉଟା ଜାମଟା ସଂସ୍କୃତରେ ପ୍ରହର ତା କହୁଛ, ଚାରି ଚାରି ତିରି ବାର ଆଦି ଆଦ୍ୟ ଅନ୍ତ ଜାମ ଦ୍ୱୟ ଭଜନମ କୃତ୍ୱା ମଧ୍ୟ ଜାମ ଦ୍ୱୟ ସୟନମ ଗୁର୍ବିତ, ଚକ୍ରବାଦ ଲେଖିଲେ ଆଦି ଜାମ ଅନ୍ତ ଜାମ ଛଅରୁ ନଅ ସେଟା ଦିନରୁ ଛଅ ଦୁଇଟା ଭଜନ ଟାଇମ, ମଝି ଜାମ ଯୋଉ ଦୁଇଟା ରହିଲା କିଏ କିଏ ନଅରୁ ତିନି ବାର ଯୋଉ ଛଅ ଘଣ୍ଟା ରହିଲା ସେତିକି ତୁମର ଶୋଇ ଆସେ, କାହିଁ ଭୋଗଟା ଭୋଗଟାକୁ କମିବାକୁ ପଡ଼େ, ସେ ଭଗବାନ ଏଇ ଯେ ଯଜ୍ଞାଦି କର୍ମ ଦ୍ୱାରା ଯେଉଁ ପ୍ରିଚିଂ କରୁଛନ୍ତି, କର୍ମ ଦ୍ୱାରା କେମିତି ଜୀବର ବୈରାଗ୍ୟଟା ଆସିବ, ଭୋଗ କେମିତି କମିବ, ବେଦ ନିୟମଟା କେମିତି ମାନିବ, ଭଗବାନଙ୍କର ବ୍ୟବସ୍ଥାରେ ଯେଉଁ କାମନା ପୂର୍ତ୍ତି ହବ ସେଥିରେ ଭୋଗ ବୁଦ୍ଧିଟା ହବ ନାହିଁ। ବର୍ତ୍ତମାନ କ'ଣ ହଉଛି, ସେଇ ସ୍ୱାମୀ ସ୍ତ୍ରୀ ବିବାହ ହଉଥିଲେ, ସେଇ ପିଲା ହଉଥିଲା, କିନ୍ତୁ ତାଙ୍କର ସେତିକି ଭୋଗବାଦ ନଥିଲା, ସେଥିରେ ଭୋଗି ନଥିଲେ ସେମାନେ, ତାର ବର୍ତ୍ତମାନ କାହିଁକି ସେ ଭୋଗଟା ଆସୁଛି ନା, ବର୍ତ୍ତମାନ ଏତିକି ବେଦ ଧର୍ମଟାକୁ ଭାଙ୍ଗୁଛି, ଜୀବ ଯେତେ ବେଦ ଧର୍ମକୁ ଭାଙ୍ଗିବ ବେଦ ନିୟମ ଗୁଡାକୁ ଭାଙ୍ଗିବ ସେ ଭୋଗୀ ହେଇଯିବ, ଯଦି ବୈଷ୍ଣବ ଆମର ବୈଷ୍ଣବ 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 ଜିନିଷ ତୁମେ ଭାଙ୍ଗିବ ମାନେ ହଇରାଣ ପଡ଼ିବ, ତୁମେ ଯେତେ ପରଫେକ୍ଟ ଲୋକ ହଉ ତୁମେ ଭାବନି, ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ତୁମେମାନେ ଅଛ, କିଏ ବି ସେଥିପାଇଁ କାହାର ସ୍ଥିତିଟା ବହୁତ ଜଗ ସୁରକ୍ଷିତ ଅବସ୍ଥାରେ ନାହିଁ, ତୁମେ କେହି କହିପାରିବନି ଯେ ମୋର କ'ଣ ହବ କ'ଣ ନ ହବ, ତୁମେ 70 ଇୟର 60 ଇୟର ହେଲେ ବି ତୁମର ପୁଣି ଇନ୍ଦ୍ରିୟମାନଙ୍କର, କାରଣ ତୁମେ ଯେପର୍ଯ୍ୟନ୍ତ ଭଗବାନଙ୍କ ଭକ୍ତି ଭାବ ସ୍ତରକୁ ତୁମେ ଯାଇନ ସେପର୍ଯ୍ୟନ୍ତ ତୁମର ଇନ୍ଦ୍ରମାନଙ୍କ ସୂକ୍ଷ୍ମ ଅବସ୍ଥାରେ ବି ଭୋଗ ଶକ୍ତିରେ ରହିଛନ୍ତି, ଯଦି ଇନ୍ଦ୍ରମାନ ତ ପ୍ରବଳ ନା, କେତେବେଳେ କ'ଣ କରିବେ କ'ଣ ନାହିଁ। ଏ ଭାଇ ଗୋଟେ କେତେ କେସ୍ ଗୁଡ଼ା ସବୁ ଶୁଣି ଶୁଣି ମୁଁ ପାଗଳ ହେଇଗଲିଣି ଏଟା ସବୁ ଶୁଣିକି। 60-70 ବର୍ଷର ସେ ଝିଅଟାକୁ ଚାକିରି ଦେଇଥିଲା ସେ ଅଫିସରଟା ଭୁବନେଶ୍ୱର, ସେ ଗୋଟେ ଅଫିସର ତାର ତା ଝିଅ ବାହାହେଲା 65 ନା 60-70 ବର୍ଷ। ଏଇ ଯେଉଁ ବର୍ଷ 2 ବର୍ଷ ତଳେ କଥା ସେ ଶୁଣିକି ମୋ ମୁଣ୍ଡରେ ହାତ ମୁଁ ଦେବି। ସେ ଝିଅଟି ଗରିବ ଛୁଆଟେ ଭଲ ଆସିକି ସବୁବେଳେ ତାକୁ ଚାକିରି ବାକିରି ଦେଇ ତାକୁ ଗୋଟେ ଗୋଟେ ଭଲ ଚାକିରି ଦେଇଦେଲା, ଭଲ ପାଠ ପଢାଇ ସେ ତାକୁ ଚାକିରି ଦେଉଥିଲେ ତା ଝିଅର ଝିଅର ଝିଅ ବୟସ। ଶେଷରେ କଣ ତାଙ୍କର ହେଲା, ସେ ଝିଅଙ୍କର ଯଦି ବାହା ହେବେ କେବଳ ତାକୁ ବାହା ହେବେ, ସତ ତାକୁ ହିଁ ବାହା ହେବେ। ମଣିଷର ଗୋଟେ ଏମିତି ଭୋଗ ବୁଦ୍ଧି ରହିଛି, ତୁମେ ଭାବୁନି ତୁମେ କୌଣସି ଅବସ୍ଥାରେ ତୁମେ ସୁରକ୍ଷିତ ଅଛ। କେବଳ ସୁରକ୍ଷିତ ରହିବ ଯେତେବେଳେ ତୁମେ ବେଦ ଧର୍ମକୁ ଷ୍ଟ୍ରିକ୍ଟଲି ତୁମେ ପାଳନ କରୁଥିବ। ଗୋଟେ ଢିଲା ଭାବରେ ମୋର କିଛି ଆଉ ହବନି, କେହି କିଛି କହିପାରିବେ। ଭୋଗଟା ବର୍ତ୍ତମାନ ନାହିଁ, ତା ମାନେ ଯେ ଭୋଗର ବୃତ୍ତିଟା ଆମ ଭିତରୁ ଚାଲିଯାଇଛି। ଭୋଗ ବୃତ୍ତିଟା ଯାଇନି, ବୃତ୍ତିଟା କେବଳ ଯାଏ ଯେତେବେଳେ ଜଣେ ଭାବସ୍ଥିତିକି ଯାଏ, ରୁଚି ଆସକ୍ତି ଆସକ୍ତି ଭାବସ୍ଥିତିରେ ପହଞ୍ଚିଗଲା ସରିଲା, ଭାବସ୍ଥିତିର ଫଲଟା ହୁଏନି ସେତେବେଳେ ଭାବ ମାନେ ତାର ସେନ୍ସେସ୍ ଗୁଡ଼ିକ ଭୌତିକ ଜଗତର କୌଣସି ବସ୍ତୁ ପ୍ରତି ଏଜିଟେଟ୍ ହୁଅନ୍ତିନି। ତାର ଆଉ ଆଉ ଜଣେ ସୂକ୍ଷ୍ମ ସ୍ତରରେ ସବୁ ରୁହେ, ରୁଚି ଆସକ୍ତି ଏ ସ୍ତରରେ ସୂକ୍ଷ୍ମ ଭାବରେ ରୁହେ। ଜୀବକୁ ଭାବ ସ୍ତରରେ ପହଞ୍ଚିଲା ପରେ ତାକୁ ପ୍ରଯତ୍ନଶୀଳ ହେବାକୁ ପଡିବ। କେହି କିଛି କହିପାରିବେନି ମୋର ହବନି କିଛି, ସେମିତି କେହି କହିପାରିବେ। ଭୋଗଟା ସବୁବେଳେ ଯେଉଁଟା ଜୀବ ହୃଦୟ ଭିତରେ ରହିଛି, ତେଣୁ କିଏ ନାରୀ ପ୍ରତି ଭୋଗ, କିଏ ଧନ ଭୋଗ, କିଏ ଭୋଜନ ଭୋଗ, କିଏ ଆରାମ ରହିବା ଆୟସ, ଭୋଗ ବୁଦ୍ଧି ରହିବ ଜୀବନ। ତେଣୁ ବେଦ କଣ କରୁଛି ନା, ବେଦ ନିର୍ଦ୍ଦିଷ୍ଟ ବର୍ଣ୍ଣାଶ୍ରମ ହିସାବରେ ପୁରା ବ୍ୟକ୍ତିକୁ ଶୃଙ୍ଖଳିତ କରୁଛି, ତୁମେ ଏଇ ଜିନିଷଟା କର, ତୁମେ ଯଜ୍ଞାଦି କର୍ମ କରିବାକୁ ପଡିବ, ତୁମେ ଟାଳି ପାରିବନି। ଅର୍ଣ୍ଣାଦ ଭବତୀ ଭୂତାନି ପର୍ଜନାତ ଅର୍ଣ୍ଣ ସମ୍ଭବ ଯଜ୍ଞାତ ଭବତୀ ପର୍ଜନ୍ୟ ଯଜ୍ଞାତ କର୍ମ ସମ୍ମତ ଭାବ। କର୍ମଟା ପାଣି କୋଉଠି ଲଗଉଛନ୍ତି ଭଗବାନ, କେମିତି ପ୍ରବଚନ, ଗୀତା ପ୍ରବଚନ ଅଦ୍ଭୁତ ପ୍ରବଚନ, ପୁରା ସାଇଣ୍ଟିଫିକାଲ ପ୍ରବଚନ ଶିଖୁଛି ଭଗବାନ। ସୃଷ୍ଟି କୃଷ୍ଣ କହୁଛି, ସୃଷ୍ଟି ଆରମ୍ଭରେ ଭଗବାନ କହିଥିଲେ ଯଜ୍ଞ କରିବା ପାଇଁ, ଯଜ୍ଞର କଣ ଆବଶ୍ୟକତା ଯଦି କିଏ ପ୍ରଶ୍ନ କରିବା ପର୍ଯ୍ୟନ୍ତ ଦେଖାଉଛନ୍ତି। ଯଜ୍ଞ ପୁରୁଷ ଭଗବାନଙ୍କୁ ଅର୍ପଣ କରି ତୁମେ ପ୍ରସାଦ ପାଇବ। ଯଜ୍ଞ କାହିଁ କରିବା ଦରକାର ନା, ଯଜ୍ଞ ଭଗବତୀ ଅର୍ଣ୍ଣନାଥ ଭଗବତୀ ଭୂତାନି। ଯଜ୍ଞ କର୍ମ ହେଲେ କଣ, ଯଜ୍ଞ କର୍ମ ହେଲେ ଯଜ୍ଞଟା କରାଯାଏ ସେଟା ସୂର୍ଯ୍ୟଙ୍କ ଗତିକି ଯାଏ, ସୂର୍ଯ୍ୟଙ୍କ ଗତିରୁ ଆସିବ ଫେରିବ। ଇଏ ପରବର୍ତ୍ତୀ ଏଇ ଶ୍ଳୋକରେ ବଳଦେବ ଦେବଶୁଣୀ ତାଙ୍କ ଟୀକାରେ ଲେଖିଛନ୍ତି ନା, ଚକ୍ରବେଦ ଲେଖିଛନ୍ତି, କର୍ମ ବ୍ରହ୍ମଦୁଭ ବିଧି ବ୍ରହ୍ମାକ୍ଷର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ। ଏ ଶ୍ଳୋକରେ ଚକ୍ରବେଦ ଲେଖିଛନ୍ତି ସେ କଥା, ଜୀବଟା ସୃଷ୍ଟି ହେଉଛି ଅର୍ଣ୍ଣରୁ, ଅର୍ଣ୍ଣ ହେଉଛି କାଲି ଶୁଣୁଥିଲେ ନା, ଅର୍ଣ୍ଣ ହେଉଛି ବୃଷ୍ଟିରୁ, ବୃଷ୍ଟି ହେଉଛି ଯଜ୍ଞ କେମିତି ହେଉଛି ନା, କର୍ମ କଲେ ତ ଯଜ୍ଞ ହେଉଛି, ଋତୁଜା ଆସୁଛନ୍ତି ପୁରୋହିତ ଆସୁଛନ୍ତି କର୍ମାଦି କଲେ ତ ଯଜ୍ଞ ହେଉଛି, ତୁମକୁ ସେଇ କର୍ମ କରିବାକୁ ପଡିବ। ବର୍ତ୍ତମାନ ଅସୁବିଧା କଣ ହେଉଛି, ବର୍ତ୍ତମାନ ଜୀବର ଇଏ ଭୋଗ ବୁଦ୍ଧିଟା ବଢିଯାଉଛି, ହିଂସ୍ର ଭାବ ବଢିଯାଉଛି, ଈର୍ଷା ଦେଶ, ଏହାର କାରଣ ଯେ କର୍ମଟା ଯେଉଁ କରୁଛି ସେଟା ଉଗ୍ର କର୍ମ, ଉଗ୍ର କର୍ମ କରିକି ମାନବ ବୈଦିକ କର୍ମ କରୁନାହାନ୍ତି ନା, ଏସବୁ ବୈଦିକ କର୍ମ ଥିଲା, ଚାଷବାସ ଏ ସବୁବେଳେ ଗଡ଼ଙ୍କ ଉପରେ ତୁମେ ଡିପେଣ୍ଡ କରିବ ଭଗବାନଙ୍କ ଉପରେ। ଦେଖ ତୁମେ ସେ ଅଫିସ କାମରେ କେବେ ଭଗବାନଙ୍କ ଉପରେ ନିର୍ଭର କରିବନି, ମୁଁ ବସିଛନ୍ତି ଚିନ୍ତା କରୁଛୁ ସେ କଥା, ବର୍ତ୍ତମାନ ବର୍ଷା ହଉନି ଘାସ ନାହିଁ ଆମେ ଗାଈ ରଖିଛୁ ଆମେ କ'ଣ ଚିନ୍ତା କରିବା, ମାନେ ଟିକେ ବର୍ଷା ହଉ କି, ଅଫିସରେ କ'ଣ ଚିନ୍ତା କରିବୁ, ଇଣ୍ଟରନେଟ୍ କେଉଁଟା ହେଲା, ଇଣ୍ଟରନେଟ୍ କନେକ୍ସନ୍ ହେଇଗଲା ତ ଦୁନିଆ ହେଇଗଲା ନା, ଭଗବାନଟା କିଏ ତୁ ଅଫିସରେ ଭଗବାନଟା କିଏ କି, ଚାଷାଦି ଯେତେ ଚାଷୀ ଗୋପାଳକ ଯେତିକି ଭଗବାନ ରଖିଥିଲେ ନା, ଯୋଉ ବ୍ୟବସ୍ଥାର ବର୍ଣ୍ଣାଶ୍ରମ ଥିଲା ସେଟା କୃଷ୍ଣଙ୍କ ପ୍ରତି ଡିପେଣ୍ଡ ହେବା ପାଇଁ ବାଧ୍ୟ ହବ। ଜୋର ବର୍ଷା ହେଲା ପ୍ରଭୁ ବର୍ଷା ବନ୍ଦ କର, କଣ ହବ ଚାଷବାସ ଭାସିଯିବ, ବନ୍ୟା ହେଲା ଭଗବାନ, ବାତ୍ୟା ହେଲା ଭଗବାନ, ବର୍ତ୍ତମାନ ଭଗବାନ କିଏ, ଇଣ୍ଟରନେଟ୍ ହେଲା ଭଗବାନ, ଗୁଗୁଲ ଇଣ୍ଟରନେଟ୍ ହେଲା ଭଗବାନ, ତୁମ ଅଫିସରେ କଣ ଭଗବାନ ଡାକୁଛ, ତୁମ ଅଫିସରେ କୋଉ ଭଗବାନ ଡାକିବନି, ସେଟା ହଉଛି କନେକ୍ସନ ଲଗେଇଦେବ ଯେତେବେଳେ କରିବି ଏଟା ମିଳିଗଲା ସେଟା ମିଳିଗଲା ଚାଲେ। ଚେତନାର କେତେ ବଡ ଅନ୍ତର ରହୁଛି, ଆଉ ତୁମେ ଏଇଟା କହିଲେ ବି କିଏ ବନ୍ଦ କରିଦେବ ନା କଣ, ନା ନା ଲୋକ ଆସିକି ଖରାରେ କିଏ ଖଟିବେ, ବା ଯୋଉ ବାହାରି ଗଲାଣି ଇଏ ମେସିନ ଖରାକୁ ଚାଷୀ ଖରାକୁ ଆସୁନି ଆଉ ସେ ଆଉ କଣ, ସବୁ ବଦଳି ଯାଉଛି ନା, ଧୀରେ 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 ଏଟା କଳିଯୁଗ ନା, ଏଟା ଗୋଟେ ଧ୍ୱଂସାଭିମୁଖୀ ଯୁଗ। ସବୁଠୁ ବଡ ଜିନିଷ ଏଟା ହବ, ଲୋକମାନେ ପୁରା ଆଚ୍ଛିନ୍ନ ଦାରା ଦ୍ରବିଣମ ଯାଶ୍ୟନ୍ତି ଗିରି କାହାନନି, ସବୁ ବଣ ଜଙ୍ଗଲକୁ ପଳେଇବେ। ବଣ ଜଙ୍ଗଲ ଥିଲେ ଲେଖାଯାଇଛି ଭାଗବତରେ, ବଣ ଜଙ୍ଗଲ ଯେ କୋଉଠି ବଣ ଜଙ୍ଗଲ ଅଛି ଯେ ଯିବେ, ମୁଁ ସେ ଚିନ୍ତା କଲି। ଏତେ ଉତ୍ପୀଡ଼ନ ହବ, ଆଚ୍ଛିଦ୍ୟ ଦାରା ଦ୍ରବିଣମ ଯାଶ୍ୟନ୍ତି ଗିରି କାହାନନି। ଏକାଦଶ ଦେଖା ସ୍ତ୍ରୀ ଛୁଆ ପିଲାକୁ ଛାଡ଼ି ଛୁ ପାଗଳା ହେଇକି ପଡ଼ିଯିବେ କୁଆଡ଼େ ବଣ ଫଣକୁ। ଆଉ ବଣ ଗୁରାଳ ବଣ ତ କିଛି ନାହିଁ, ସେ କାଟିକି ଫରେଷ୍ଟ ଗୁଡ଼ା ସବୁ ସଫା କରିସାରିଲେ। ଏତେ ଉତ୍ପୀଡ଼ନ ହବ କଳିଯୁଗରେ, ଏତେ ବଡ଼ି ବଡ଼ି ଚାଲିବ ଆଉ। ତ୍ରିଂଶତି 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 ପରମାୟୁ କଳିଯୁଗେ, କଳିଯୁଗ ଶେଷରେ 30 ବର୍ଷ ହଉଛି ଶେଷ। ଭାବିଲେ ବୁଝୁଛନ୍ତି, ମୁଁ ଛୁଆଟି ବେଳେ ଶୁଣିଥିଲି, ଛୁଆଟି ବେଳେ ବୁଢ଼ୀ ମା ସବୁ କୁହନ୍ତି, ସେ ଗୋଟେ ଗୋଟେ ବୁଢ଼ୀଟା ଥାଏ ଆମ ଘରେ, ଛୋଟ ବେଳେ ବିଧବା ହେଇଥିଲା, ମାଉସୀ କ'ଣ ବାପାଙ୍କର ମାଉସୀ ହବ, ମୋର ଛୋଟ ବେଳେ ମନେ ଅଛି। ଆଉ ସିଏ ଛୋଟ ବେଳେ ତମ ବାଣୀ ରଖିଛନ୍ତି, ବିଧବା ହେଇଗଲା ଆଉ ମ୍ୟାରେଜ୍ କରିପାରିବେନି। ସିଏ ସବୁବେଳେ କୁହେ କହେ କଳିଯୁଗରେ ଲୋକଙ୍କର ବାଉଁଶ ନା କ'ଣ ବାଇଗଣ ଗଛକୁ ଆଙ୍କୁଡ଼ି ବଢ଼େଇବେ। ବାଇଗଣ ଗଛକୁ କ'ଣ ଆଙ୍କୁଡ଼ି ଦରକାର କଳିଯୁଗରେ? ସେ ଲେଖା ହେଲା ସେଟା, ଦେଖ ତୁମେ ଏତେ ସିନା 5 ଫୁଟ ଅଛ, ତୁମେ ଦେଖିଛ ନା ପୁରୁଣା କାଳିଆ ଲୋକ ଆହୁରି ଡେଙ୍ଗା ନାହିଁ, ତାଙ୍କ କଣ୍ଠ ସେମିତି ଆ ଡାକ ଗୋଟେ ମାରିକି ଶୁଇବ, 1 କିଲୋମିଟର ଡାକ ମାରିଦେବ ଗୋଟେ ଶୁଇବ। ଏ ଯୋଉ ଗାଁରେ ସବୁ ଘର ପୋଡ଼ି ହେଇଯାଏ, ଡାକରୁ ସବୁ ଜଣାଯାଏ ଆଉ, ହୋ ହୋ ଡାକ ମାରିବ ବର୍ତ୍ତମାନ ଡାକିବ କି ମଣିଷ ଅଛି, କିଛି ନାହିଁ ନା କଳିଯୁଗରେ। ସବୁ ସବୁ ତ କୃତ୍ରିମ ପୁରା ସବୁ କମିଆ ଯିବ ଆଉ। 20 ବର୍ଷ 30 ବର୍ଷ ପରମାୟୁ କଣ ବୁଝିବାର ଯିବ ବୋଲି, 30 ବର୍ଷ ହେଲେ ସହିଲା 20-30 ବର୍ଷ ସେଗୁଡ଼ା ସବୁ ସିମ୍ପଟମ୍ ସବୁଟା ତମେ ଦେଖୁନାହିଁ, ସବୁ ବର୍ତ୍ତମାନ 5 ବର୍ଷ 7 ବର୍ଷ 8 ବର୍ଷର ଛୁଆ ସବୁ ସଂସାର ସବୁ ଜିନିଷ ଜାଣିସାରିବେ, ଏଇଟା ସବୁ ନଷ୍ଟ ଚରିତ୍ର। ସେମାନେ କ'ଣ ଭବିଷ୍ୟତରେ ଏଗୁଡ଼ାକ ସବୁ ଭୋଗୀ ହେବେ? ସଭ୍ୟତା ଗୋଟେ ପୁରା ବିଦେଶ ଠୁ ଆଉ ଭିନ୍ନ ହେଇଛି, ଭାରତୀୟ ଲୋକ ଗୁଡ଼ାକ ଦିଆଡ଼ୁ ଗଲେ କାମ ବୁଝିପାରୁଛ ନା ନାହିଁ ବାବୁ, ଦିଆଡ଼ୁ ଗଲେ କାହିଁକି ଦିଆଡ଼ୁ ଗଲେ କହିଲେ? ବିଦେଶୀମାନେ କ'ଣ, ବିଦେଶୀମାନେ ଯାହା ହେଲେ ଶୃଙ୍ଖଳା, ତାଙ୍କର ଭୌତିକ ଶୃଙ୍ଖଳତା ଅଛି। ସେ ଏମିତି ଫୋପାଡ଼ ଛାପ ପକେଇଦେବା, କେଉଁଠି ଖାଇ ଭଲ ଦିନ ଫୋପାଡ଼ ଦେବା, ଯେଉଁଠି ପରେ ସେଠି ଆଇ ପଡ଼ିଶା କରି ପକେଇବା ନା ମଣିଷ ଦେଖନ୍ତୁ ଯୁଆଡ଼େ ଏ ରାସ୍ତାରେ କେଉଁଠି ଝାଡ଼ ବସିଲା, ତାଙ୍କ ଦେଶରେ ଏଇଟା ନାହିଁ, ତାଙ୍କର ଯାହା ସବୁ କରେ ଡିସିପ୍ଲିନ, ତାଙ୍କର କୌଣସି ବିଶୃଙ୍ଖଳା ଦେଖିବେନି। ବିଶୃଙ୍ଖଳା ଦେଖିଲା ମାନେ ପୋଲିସ ପକେଇଦେବ ଫାଇନ୍ ଗଲା, ଗାଡ଼ି ଦେଉ ଡ୍ରାଇଭର ତ କାଟିକି ନେଇ ପଳାଉଥିବେ, ସେ ଏକର ଡ୍ରାଇଭିଂ ଲାଇସେନ୍ସ ଗଲା ତ ଗାଡ଼ି ବି ଗଲା, ସେଠି ପକେଇଦେବେ ଫାଇନ୍। ଶୃଙ୍ଖଳିତ ଶୃଙ୍ଖଳିତ ହେଇକି ବିଶ୍ୱ ଭୋଗି ପାରିଲେନି, ଏତିକି ମନେ ରଖ ଭାବିଲେ, ସେମାନେ ଶୃଙ୍ଖଳିତ ହେଇକି ତାଙ୍କ ବିବାହ ଜୀବନ ବି ରଖିପାରିଲେ। ଏଇ ବିଶୃଙ୍ଖଳିତ ଆମର ଭାରତର ଶୃଙ୍ଖଳା ନଥିଲା, ଭାରତ ଆମର ଭାରତ ଭୂମିଟା ଗୋଟେ ଗାଁ ଗାଉଁଲି, ଆମର ସର ଜୀବନ ନଥିଲା ନା, ଝାଡ଼ା ଝାଡ଼ା ଯିବା ପଦା ଥିଲା, ସବୁ ପୁରା ଗୋଟେ ସରଳ ଜୀବନ ଥିଲା। ସେଇ ସିଷ୍ଟମଟା ମାନେ ଆମେ ଏଠି ଆଡପ୍ଟ କରୁଛେ ବିଦେଶ ସିଷ୍ଟମଟାକୁ, ଭାରତୀୟ କେବେ ହେଇପାରିବେନି, କେବେ ହେଇପାରିବେନି। ସେ ଲାଇଟ୍ ଥିବ, ପୋଷ୍ଟ ଥିବ, ଲେଖା ହେଇଥିବ, ସବୁ ଲେଖା ହେଇଥିବ, ମାଡ଼ି ବସିକି ପଳେଇବେ, କେବେ ହେଇପାରିବେନି। ଭାରତୀୟ ଲୋକ କ'ଣ କରିବେ ବର୍ତ୍ତମାନ, ଶୃଙ୍ଖଳାକୁ ନଷ୍ଟ, ଶୃଙ୍ଖଳା ହରେଇଲେ ଧର୍ମ ବି ଗଲା ଆଉ ଭୋଗିବା ପାଇଁ ପାଗଳ ହଉଛନ୍ତି, ଭୋଗ ବି ଭୋଗିପାରିବେନି। ଦେଖୁନାହାନ୍ତି ପେପର ପ୍ରତିଦିନ ବାହାରେ କେତେ କେମିତି ମର୍ଡର କରିଦେଉଛନ୍ତି, କେମିତି କ'ଣ କରୁଛନ୍ତି, କେତେ ଡିଭୋର୍ସ ହେଉଛି, କିଏ କାର୍ପେଣ୍ଟର ବସିଲାଣି, କେଉଁ ଝିଅ ତାକୁ ବିବାହ ହେଇକି ତାକୁ ଏକ୍ସପ୍ଲୋଡ଼ିଂ କରୁଛନ୍ତି। ଏଇଟା ଲମ୍ପଟ ପୁରୁଷ ଗୁଡ଼ାକ, ଆମ ଭାରତ ପୁରୁଷ ଏଇଟା ଶୁଣୁନଥିଲା, ଲମ୍ପଟ ପୁରୁଷ ଗୁଡ଼ାକ ଏଗୁଡ଼ାକ ଏତେ ଭୋଗୀ, ଏମାନେ ଝିଅ ଗୁଡ଼ାକ ଜୀବନ ନଷ୍ଟ କରିଦେଉଛନ୍ତି। ଗୋଟେ ଦୁଃଖ ସମୟ ଗୁଡ଼ାକ ନା, ଯାହା କତିରୁ ଶୁଣିବାକୁ ଗୋଟେ ସନ୍ଦେହର ସବୁବେଳେ ଘେର ଭିତରେ ଜୀବନ କଟୁଛି, ଗୋଟେ କାହାକୁ ଗୋଟେ ସଚ୍ଚରିତ୍ରବାନ ବୋଲି ବ୍ୟକ୍ତି ବୋଲି କହିବାକୁ ବର୍ତ୍ତମାନ ଭୟ ଲାଗିଲାଣି। ଏ ଯୋଉ ଆଧୁନିକ କୌଶଳ ଚାଲି ଆସିଲା, ଖାଦ୍ୟ ପେୟ ପୋଷାକ ପରିଚ୍ଛଦ ଏମିତି ହେଇଗଲା ପୁରା, କ'ଣ ଏହାର ପରିଣାମ ହବ କିଛି କହିହବ, ଏହାର ପରିଣତିଟା କ'ଣ ହବ, ବିଦେଶ ଭଳିଆ ହେଇଯିବ। ସେଟା ଜାଣିଥିଲେ ଭକ୍ତିନାଥ ଠାକୁର, ସେ ପ୍ରଭୁପଦକୁ ପଠାଇଥିଲୁ ଯାହା ବିଦେଶରେ ପ୍ରଚାର କର, ପ୍ରଚାର କର। ତୁମେ କ'ଣ ଏ ଧର ଗାଉଁଲିଆ ଛୁଆ ଗୋବର ଘଷି ଯାହାକୁ ସେ ସାଉଁଟିବେ, ତା ପାଇଁ ବି ନାହିଁ, ସେ ଜିନ୍ ବଡ଼ ପିନ୍ଧି ପଳେଇ ଆସୁଛନ୍ତି ମଠ ମନ୍ଦିର, ଏଇଠି ଗୋଟେ ମୋବାଇଲ ଧରିଥିବେ, 5-7 ବର୍ଷର 8 ବର୍ଷର 10 ବର୍ଷର ଛୁଆ, ଏମାନେ ଭବିଷ୍ୟତ କ'ଣ ହବ? ଏ ବୈଦିକ କର୍ମ ଗୁଡ଼ାକୁ ଏଗୁଡ଼ାକ ସବୁ ବ୍ୟକ୍ତି ଛାଡ଼ିଦେବେ, ସବୁ ଉଗ୍ର କର୍ମ ପ୍ରତି ଧାଇଁଲେଣି, ସବୁ ଉଗ୍ର କର୍ମ। ଉଗ୍ର କର୍ମ କରିବ ମାନେ ତୁମର ଇନ୍ଦ୍ରିୟ ସଂଯତ ହେଲା ଆଉ, ଏଇଟା ସବୁ ଉଗ୍ର କର୍ମ ନା। ବୈଦିକ କର୍ମଟା ଛାଡ଼ିଦେଲେ, ବୈଦିକ କର୍ମରେ ଈଶ୍ୱର ନିର୍ଭରତା ସବୁବେଳେ ରହିବ, ବୈଦିକ କର୍ମରେ ସବୁବେଳେ ଈଶ୍ୱର ନିର୍ଭରତା ରହିବ ହିଁ ରହିବ, ତ ବାଟ କିଛି ଆଉ ନାହିଁ। ବର୍ତ୍ତମାନ କ'ଣ ବୈଦିକ କର୍ମଟା ଛାଡ଼ି ଦେଇ ଯେଉଁ ଉଗ୍ର କର୍ମ କରାଯାଉଛି, ଉଗ୍ର କର୍ମରେ କ'ଣ କରାଇବ, ତୁମର ମାଇଣ୍ଡ ମନଟାକୁ ଯେତେ ଖଟେଇ ପାରିବ କୌଶଳ ତା ଦ୍ୱାରା ତୁମେ ପଇସା ରୋଜଗାର କରିବ, ତାଦ୍ୱାରା ତୁମର ସବୁ ଚାଲିଲା, ଭୋଗ ବୁଦ୍ଧି ବଢ଼ିଲା, ମାନସିକ ଚାପ ବି ବଢ଼ିଲା, ସବୁ ବଢ଼ିଲା। ଆଗରୁ ସେମିତି ଆଗରୁ ଲୋକମାନେ କେତେ ଆନନ୍ଦରେ ହସୁଥିଲେ, ଖାଉଥିଲେ, ପିଉଥିଲେ, ରହୁଥିଲେ, ଏଇ ଯେଉଁ ଏବେ ତାଳ ସଜ ଟାଇମ୍, ଏବେ ତାଳ ସଜ ଟାଇମ୍ ନାହିଁ, ଧାନ କଟା ସରିଛି, ଏବେ ଧାନ ସରିଛି, ତାଳ ସଜ ଟାଇମ୍। ମୋର ଛୋଟ ପିଲାବେଳେ ମନେ ଅଛି ସବୁ ଯେଉଁଟା ସବୁ ଇଏ ତାଳ ତ ସବୁଆଡ଼େ ହେବନି ନା, ତାଳ କ'ଣ ତୁମ ଗଛ ଏଇଠି ଦୁଇ ଚାରିଟା ଗଛ କୋଉଠି ଅଛି ନା, ତାଳ ଏଠି ହବ, ତାଳ ହବ ନଦୀ କୂଳରେ, ନଦୀ କୂଳ ଅନୁଯାୟୀ ତାଳ। ତେଣୁ ସେମାନେ କ'ଣ କରିବେ, ଧାନ ଆଣି ଧରିକି ଆସିବେ, କରଞ୍ଜ ପତ୍ର, କରଞ୍ଜ ପତ୍ର ସବୁ ରହେ, କରଞ୍ଜ ପତ୍ର ତାଳଟା ରଖିଲେ ସେ କୋମଳ ରହିବ, ବୁଢ଼ା ହବ, ଜାଣିଛ ବୋଲି କିଛି ଜାଣିନି, ସେ କୋମଳ କରଞ୍ଜ ପତ୍ର ତାକୁ ସବୁ ରଖା ହେଇଥିବ, କରଞ୍ଜ ପତ୍ର ରଖିଲେ ସେଟା ବୁଢ଼ା ହବ। ସେମାନେ ଆସିବେ କ'ଣ କରିବେ, ନେବେ ଚାଉଳ, ନେବେ ଧାନ, ଧାନ ସବୁ ନେଇକି ଯାଆନ୍ତି, 20 କିଲୋମିଟର 18 କିଲୋମିଟର ବିଲ ଭିତରେ ଆସିବେ, ପୁଣି ବାହାରେ ନେଇକି ଯାଆନ୍ତି, ସେ କାହା ଉପରେ ନିର୍ଭର କରିକି ଆସୁଥିବ ବାଟରେ, ଏ ପ୍ରଭୁ ଆଜି କେମିତି ବିକ୍ରି ହେଇଯାଉ, ଭଗବାନ ଡାକୁଥିବ ନା, ଆଉ ତୁମର ଏଠି ବିକ୍ରି, ତୁମର ଭଗବାନ ଡାକିବ, କୁଆଡ଼େ ଫାନ୍ଦ ବିକ୍ରି କରିକି ତୁମେ କୁଆଡ଼େ କ'ଣ ଠକେ ଦ୍ୱାର ଅଛି ଆଉ ଲୋକକୁ, ଆଉ ସେ ଏଇ ଯେଉଁ ଜାମକୁଳି, ଜାମକୁଳି ଦିନ ଆସିବ, ଗରିବ ଲୋକ ଜାମକୁଳି ଧରିକି ଆସିବ, ବଇଁଚ କୁଳି ଗୋଟେ ହୁଏ ଏଡ଼େ ଏଡ଼େ ଗୋଟେ, ତାକୁ ଧରିକି ଆସିବେ ଲୋକ, ତେଲ ଗୁଡ଼ିଆ ଆସୁଥିଲା, ଏକ୍ସଚେଞ୍ଜ ଥିଲା ନା, ଆଉ କେତେ ସୁଖୀ ସମାଜ ଥିଲା, ଗୋଟେ ବୈଦିକ ସମାଜରେ ଭାଙ୍ଗି ପ୍ରଭୁପା ସେଇଟା ଚାହୁଁ, ପ୍ରଭୁପା ଚାହୁଁଥିଲେ ତୁମେ ସେମିତି କର, ତୁମେ ସେଲ୍ଫ ସଫିସିଏଣ୍ଟ, ପ୍ରଭୁପା ତାଙ୍କ ସବୁବେଳେ ଏଇ ୱାର୍ଡଟା, ପ୍ରଭୁ ଜାଣିଥିଲେ ଦିନେ ଧ୍ୱଂସ ହବ, ପ୍ରଭୁ ସବୁବେଳେ କହୁଥିଲେ ତୁମେ ଫାର୍ମିଂ କର, ଗାଈ ରଖ, ପ୍ରଭୁ ସବୁବେଳେ କହୁଥିଲେ, କାରଣ ଏଇଟା କେବେ କି ନଷ୍ଟ ହବନି, ଗାଈ ରଖିଲେ କୋଉ ଗାଈକି ଚରେଇ ନେଇଗଲେ ବି ସେ କିଛି ନ ଚାଲୁ, ତୁମ କୋଉଠି କ'ଣ ହଉଛ, ଗାଈ ଚରେଇ ନେଇଗଲେ କ୍ଷୀର ଟିକେ ମିଳିବ ନାହିଁ, କ୍ଷୀର ଟିକେ ମିଳିବ, କ୍ଷୀର ପିଇକି ହେଲେ 5 ମାସ ତ ବଡ଼, କ୍ଷୀର ତ ହେଲା ସବୁ ଶକ୍ତି ଅଛି ଆଉ, ଗାଈ ଦୁଇଟା ଥିଲେ ବଞ୍ଚିଯିବୁ, ଏଇ ତ ସବୁ ନଷ୍ଟ କରିଦେଲେ ସଭ୍ୟତା। ପ୍ରଭୁପା ସବୁବେଳେ କହୁଥିଲେ ତୁମେ ଲୋକାଲି ରୁହ, ପ୍ରଭୁପା କହୁଥିଲେ ପ୍ରିଚିଂ କରୁଛ ସିଟ୍ରେ ପ୍ରିଚିଂ କର, ଲୋକାଲି ତୁମେ ରୁହ, ଲୋକାଲି ସେଟ୍ଅପ୍ ହୁଅ, ସବୁବେଳେ ଚାହୁଁଥିଲେ ମାୟାପୁର ବିଦେଶରେ ଯେଉଁ ଯେଉଁଠି ସେଣ୍ଟର କରିଛନ୍ତି, ପ୍ରଭୁପା କହୁଥିଲେ ତୁମେ ସେଲ୍ଫ ସଫିସିଏଣ୍ଟ ହୁଅ, ତୁମେ ବିଶ୍ୱାସ କରନି ଏ ସିଷ୍ଟମକୁ, ଏ ଯୁଦ୍ଧ ଯେମିତି ଏଇ କରୋନା ହେଇଗଲା ଏଗୁଡ଼ା ବନ୍ଦ ହେଇଗଲା, ତୁମେ ବଞ୍ଚିବ କେମିତି, ଚାଷ ଅଛି ସେ ଡରିବ, ଆଳୁ 6 ମାସ 8 ମାସ ଆଳୁ ରୁହେ, କ'ଣ ବୋଲେ ବୁଝୁଛନ୍ତି, ଆଳୁ 6 ମାସ 8 ମାସ ଗଡ଼େଇକି ଲୋକ ରଖନ୍ତି ସେଥିରେ ଚଳନ୍ତି, ଆଳୁ ସୋର ସୋର ପୁଣି ମାଟି ଆଳୁ ବାହାରିଲା, ସାରୁ ବାହାରିଲା, ପରିବାରଟା ଆଳୁ ସୋର ବର୍ଷା ଆସିଯିବ, ବର୍ଷା ସିଜିନ, ବର୍ଷା ସିଜିନ ଆସିଲା କଖାରୁ ହେଲା, ଭେଣ୍ଡି ଭେଣ୍ଡି ବୁଣି ଦେଲେ, ଲୋକମାନେ କୋଉ କେମିତି, ଭଗବାନ କେତେ ସୁନ୍ଦର ବ୍ୟବସ୍ଥା ଆମେ ଦେଖିଛୁ, ଆଉ 25 ବର୍ଷ ଭିତରେ 25-30 ବର୍ଷ ଭିତରେ ଆମେ ସବୁ ଏଇ ତ ବାବା ଜୁହାର 25 ତା ପୂର୍ବରୁ ମୋର ସବୁଗୁଡ଼ା ମନେ ଅଛି, ଆଉ ସବୁ ଲୋକ କରୁଥିଲେ କର୍ମ ଦ୍ୱାରା, କ'ଣ ହଉଥିଲା ବୈଦିକ କର୍ମ ଦ୍ୱାରା, ଦୁଇଟା ଜିନିଷ କଥାରେ ସାରା ହେଲା, ଦୁଇଟା ଜିନିଷ ବୈଦିକ କର୍ମ ଦ୍ୱାରା ତୁମର କ'ଣ ହବ, ଭୋଗ ବୁଦ୍ଧି ବଢ଼ିବ ନାହିଁ, ଭୋଗ ବୁଦ୍ଧିଟା ବଢ଼ିବ, କାରଣ ଭଗବାନ କର୍ମଟା ଆଉ ଈଶ୍ୱର ନିର୍ଭରଟା ବଢ଼ିବ, ସେଇ ପନ୍ଥାରେ ତୁମକୁ ଯିବାକୁ ପଡ଼ିବ, ଈଶ୍ୱରଙ୍କ ପ୍ରତି ତୁମ ନିର୍ଭରତା ଆସିବ ହିଁ ଆସିବ, ଆଉ କିଛି ବାଟ ହିଁ ନାହିଁ। ଇଏ କ'ଣ, ଇଏ ଯେତେ ପନ୍ଥା ବର୍ତ୍ତମାନ ସବୁ ତିଆରି କରୁଛନ୍ତି, ୟାର କାର୍ଯ୍ୟଟା କ'ଣ ନା, ଭଗବାନଙ୍କର ନିୟମକୁ ଭାଙ୍ଗିବା। ପ୍ରଭୁପାଦ କୁହନ୍ତି ବୈଜ୍ଞାନିକମାନଙ୍କର କାମ ହେଲା ସେ ଭଗବାନଙ୍କର ନିୟମଟାକୁ କେମିତି ଭାଙ୍ଗିବା, ଭଗବାନଙ୍କୁ ନ ମାନିବା। ନଦୀବନ୍ଧ ଯୋଜନା କ'ଣ ନା, ମରୁଡ଼ି ହେଲା ନଦୀବନ୍ଧ ଯୋଜନା, କ'ଣ ଆଉ କେଉଁ ନଦୀବନ୍ଧ ଯୋଜନା ଥିଲା, ଆଉ କାହିଁକି ମରୁଡ଼ି ହବୁ ହଉଥିଲା କି, ଯେତେବେଳେ ମରୁଡ଼ି ହେଇଯିବ, ମରୁଡ଼ି ଦେଲେ ହେଇଯିବ, ତାପରେ ବର୍ଷା ହେଇଯିବ, ଲୋକ ମୁଗ ଫିଙ୍ଗି ଦେଉଥିଲେ, ବିରି ବିରି ଚାଷ କରିଦେଉଥିଲୁ, ସେଥିପାଇଁ ପାଇଯାଉଥିଲୁ, ଜମିଟା ପଡ଼ିଆ ରହିଲା ନା, ପଡ଼ିଆ ରହିଲେ ପୁଣି ଖତ ପକାଇଦେଲେ ପୁଣି ମୁଗ ହେଲା, ଲୋକ ମୁଗ ବିରି ଚାଷ କରୁଥିଲେ। ଆଚ୍ଛା ଏବେ କ'ଣ ହଉଥିଲା ନା, ଲୋକଙ୍କର ଶରୀର ସ୍ୱାସ୍ଥ୍ୟଟା ଭଲ ରହୁଥିଲା, ଏତେ ମେଡିକାଲ ଥିଲା କି, ଏ ଦେଖ 15 ବର୍ଷ ଭିତରେ ବିଶ୍ୱର ଭାରତ ବର୍ଷରେ 1 କୋଟି ମେଡିକାଲ ଖୋଲିଛି, କାହିଁକି ଲୋକଙ୍କର ଶାରୀରିକ ଶ୍ରମ କମିଗଲା, ଖାଇବାଟା ଫାଷ୍ଟ ମାନେ ପୁରା ସବୁ ଫାଷ୍ଟ ହେଇଗଲା ଭୋଜନ, ଆଉ ଖାଇବାଟା ପୁରା ଖାଇବାଟା ଫାଷ୍ଟ ହେଇଗଲା, ଶରୀରଟା ଶାରୀରିକ ପରିଶ୍ରମ କମିଗଲା, ତାହେଲେ କ'ଣ ହବ, ଆଉ ମାନସିକ ପରିଶ୍ରମ ବଢ଼ିଗଲା, ତିନିଟା ଜିନିଷ ହେଇଗଲା। ମାନସିକ ଶ୍ରମ ବଢ଼ିଲା, ଶାରୀରିକ ଶ୍ରମ କମିଲା, ଆଉ ଭୋଜନ ଲୋକ ଅଫିସରୁ ବିଦେଶରୁ ଆସି ଘରକୁ ମା ଟିକେ ପଖାଳ ଆଳୁ ଭର୍ତ୍ତା କଲୁ, ବର୍ତ୍ତମାନ ପଖାଳ ଆଳୁ ଭର୍ତ୍ତା ଖାଉଛି ବାବୁଲେଉ ଖାଉଛି, ପଖାଳ ଭେଣ୍ଡି ଭଜା, ଏ ଯୋଉ ରଜ ଆସେ ସବୁ ଗୋଟା ଭେଣ୍ଡି ଗୋଟା କଲରା ଭଜା ହେଇଥିବ ପଖାଳ ଖାଆନ୍ତି, ପଖାଳ କି ପଖାଳ ଯିଏ ଖାଇ ଦରକାର ଏଇଟା ଘୃଣା କରିବା, ପଖାଳ କି ଖାଉଛି ପିଜା ଖାଏ ପିଜା, ଆଉ ସେ ଯୋଉ ନମା ନମା ଜିଆ ଭଳିଆ ତ ଖାଇବେ ସେଟା ଖାଇବେ, ହଁ ଆମେ ଭଲ ଶିକ୍ଷିତ ଲୋକ, ହଁ ଯୋଉ ଆମେ କଣ ସେଇଟା ସେଗୁଡ଼ା ସବୁ ମଠ ମନ୍ଦିର ତ ଖାଇଲେଣି, ଆଉ ସେଗୁଡ଼ା ସବୁ ଖାଇଲେଣି, ସେଇଟା କଣ ଏଗୁଡ଼ା ସେଇଟା ଆମ ଖାଦ୍ୟ ନୁହେଁ, ଏଇଟା ସବୁ ଶୀତ ଦେଶର ଲୋକମାନଙ୍କ ପାଇଁ, ଏଇଟା ଭାରତୀୟ ଲୋକମାନଙ୍କ ପାଇଁ ନୁହେଁ, ମଇଦାରେ ତିଆରି ହଉଛି, ଆମର ଗୋଟେ ଉଷ୍ଣ ପ୍ରଧାନ ଦେଶ, ଏଠି ଜଳଟା ଦରକାର, ପୁଣି ଖାଲି ଅରଣ୍ୟଟା ଜଳ ଭିତରେ ଫୁଟିଲା ପରେ ବି ଆମର ଏତେ ଟେମ୍ପରେଚର, ଆମ ପୁଣି ପାଣି ସହ ପଖାଳ ପିଅନ୍ତି, କହି ତୋରାଣୀଟା ତୋରାଣୀ କୁହନ୍ତି ନା, ତୋରାଣୀ ଦେଲ ବୋଟା ଥଣ୍ଡା ରହିବ ନା, ବର୍ତ୍ତମାନ ଅର୍ଣ୍ଣ ଖାଇଲେ ଡାଇବେଟିସ ଲୋକ ନା ଅର୍ଣ୍ଣ ଡାଇ, ଆରେ ସେ ଖାଉଥିଲା ଯାଉଥିଲା ସ୍ୱେଟିଂ ଝାଳ ବାହାରୁଥିଲା, ବର୍ତ୍ତମାନ ଖାଇସାରି ତୁମେ ଫ୍ୟାନ୍ ଲଗେଇଦବ ଏସି ଲଗେଇଦବ କୋଟାଗାର କଲ ଯିବ କୁଆଡ଼େ, ତୁମେ ମଣିଷ ବେଶୀ ବୁଦ୍ଧିଆ ହେଇ ଯେତେ ବୁଦ୍ଧିଆ ହବ ସେ ଗାତରେ ପଡ଼ିବ, ବୁଦ୍ଧିଆ ବୁଦ୍ଧିରେ ମରିବ ବାବୁଲେ ବୁଝୁଛ ତ, ମଣିଷ ଯୋଉ ବୁଦ୍ଧିଆ ବୈଜ୍ଞାନିକ ସେ ବୈଜ୍ଞାନିକ କୌଶଳ ଦ୍ୱାରା ମରିବ, ସେ ବୁଦ୍ଧିଆ ହେଇକି ବୈଜ୍ଞାନିକ ଜିନିଷ ବାହାର କରୁଛି, ସେ ବୈଜ୍ଞାନିକ ହିଁ ବୈଜ୍ଞାନିକ ମାରିବ, ଆଉ କିଏ ମାରିବ କି, ଯାହା ବୁଦ୍ଧିଆ ବାହାର କରୁଛନ୍ତି ସେ ମରିବେ, ଭଗବାନ ଏସବୁ କରୁନଥିଲେ, ଭଗବାନଙ୍କର କୋଉ ବୋମା ନଥିଲା ସେତେବେଳେ ସବୁ ସର ଯାହା ସବୁ ଯୁଦ୍ଧ ହଉଥିଲା, ପବ୍ଲିକ ଲୋକଙ୍କୁ କିଛି ହଉନଥିଲା, କିଛି ପ୍ରକୃତରେ ଏମିତି ଜିନିଷ କରାଯାଇଥିଲା, ମୁଁ ଶୁଣୁଛି ଏ କିରୋସିନ ନଥିଲା, ମୁଁ କିରୋସିନ ପରେ ବିଦେଶୀ ଗୁଡ଼ାକ ଆସି ତିଆରି କଲି ନା, ଆଗରୁ କଣ ଜଳ କିମିତି ଜଳ ହଉଥିଲା, ଲିମ୍ବ ତେଲ ଜଡ଼ା ତେଲ ଜଡ଼ା ତେଲ ଜଳାଯାଏ, ଜଡ଼ା ତେଲ ଜଳିଲେ ତୁମର ବାୟୁମଣ୍ଡଳ କିଛି କ୍ଷତି ହବନି, କେତେ ସୁନ୍ଦର ବ୍ୟବସ୍ଥା ସବୁ ଥିଲା, ଆଉ ସେଇଟା କଣ ଚିନ୍ତା କଲା ବେଳେ ମତେ ପାଗଳ ଭଳିଆ ଲାଗୁଛି, ଦୁନିଆରେ କଣ ଏମାନେ ବଞ୍ଚିବେ, ଗୋଟେ ଉଗ୍ର ସଭ୍ୟତାରେ ଏମାନେ ବଞ୍ଚୁଛନ୍ତି, କେତେ ଦୁଃଖ କଷ୍ଟରେ ଜଣୁଛନ୍ତି, କେବଳ ବର୍ତ୍ତମାନ ଜୀବନ ମତେ ଖାଲି ଲାଗୁଛି ଜୀବନ ପ୍ରଭୁପାତ ଆସିନାହାନ୍ତି, ଏମିତି ଜୀବନ ଦେଇକି ଯାଇଛି, ମୁଁ ତ ଏଗୁଡ଼ା ଜାଣିନଥିଲି, ଆମେ ସେଟା ପଚାର କରୁଥିଲି, ଏବେ ସିନା ସନ୍ନ୍ୟାସୀ ଗୁରୁଗୁରୁ ହେଲା ପରେ ଆମେ ଜାଣୁଛୁ, ଲୋକମାନେ ସବୁ ଫୁଲି କହୁଛନ୍ତି, ଆରେ ଏତେ କଷ୍ଟରେ ଅଛନ୍ତି ଏ ବାବା, ଏଇଟା ବଞ୍ଚିବେ କେମିତି ଲୋକ ଗୁଡ଼ା, ପ୍ରଭୁପାତ ପ୍ରକୃତରେ କାହିଁକି ବିଦେଶୀମାନେ ଆଜି ଭଗବାନ ବୋଲି ମାନୁଛନ୍ତି, ପ୍ରଭୁପାଦଙ୍କୁ ଭଗବାନ ବୋଲି ମାନୁଛନ୍ତି, ଆଜି ବୁଝିପାରୁଛି, 25 ବର୍ଷ ଇସ୍କନ ଲୋକମାନେ ବୁଝିପାରିଲେ, ଆରେ ଆରେ ତାଙ୍କ ଜୀବନ ଯାହା କ'ଣ ଦେଇଛନ୍ତି, ଆଉ ପ୍ରଭୁପାଦଙ୍କ ଟିଚିଂସଟା ଇମ୍ପୋର୍ଟାଣ୍ଟ, କାରଣ ଲୋକମାନଙ୍କ ପାଇଁ ସେ ଯେତିକି ଦେଇ ଦେଇ ଯାଇଛନ୍ତି ସେଟା କାମ କରିବା, ଲୋକମାନେ ତ ଭୋଗୀ ଲୋକ ନା, ସେ ତ ଏତେ ଷ୍ଟ୍ରିକ୍ଟ ବୈରାଗୀ ଫରାଗୀ ହେଇପାରିବେନି, କିନ୍ତୁ ଆମେ ଯେଉଁମାନେ ଆସିଗଲେ ଆମ ପାଇଁ ଏଇଟା ଦରକାର, ନ୍ୟୁ କମର ମାନଙ୍କ ପାଇଁ, ଯେ ପ୍ରଭୁପାଦ କଥାରେ ବୈରାଗ୍ୟ ନାହିଁ ବୋଲି ମାନେ ନୁହେଁ, ସବୁ ଜିନିଷ ରହିତା ଭିତରେ, କିନ୍ତୁ ନ୍ୟୁ କମରଙ୍କ ପାଇଁ ସବୁ ବହୁତ ଆବଶ୍ୟକ, ଯେଉଁମାନେ ବହୁତ ଦୁଃଖ ପାଉଛନ୍ତି ତାଙ୍କ ପାଇଁ ବହୁତ ଆବଶ୍ୟକ, ତାଙ୍କ ପ୍ରିନ୍ସିପଲଟା ବହୁତ ବଞ୍ଚେଇବ ବର୍ତ୍ତମାନ ବିଶ୍ୱକୁ, ଆଉ ବିଶ୍ୱକୁ ବଞ୍ଚେଇବ, ଆଉ ସ୍ପେଶାଲି ଭାରତକୁ ବଞ୍ଚେଇବ, ଭାରତ ଲକ୍ଷ ଲକ୍ଷ ଭକ୍ତ ବର୍ତ୍ତମାନ ଖାଲି ସୁଅ ଛୁଟୁଛନ୍ତି, କାହିଁକି ସମସ୍ତଙ୍କ ସମସ୍ୟା ନା, ଯିବେ କୁଆଡ଼େ, ଭଗବାନଙ୍କର ଯୋଉ ପ୍ରଭୁଙ୍କର ଯୋଉ ବ୍ୟବସ୍ଥା ରହିଛି କହିବାର ତାତ୍ପର୍ଯ୍ୟ ଥିଲା, ଏ ବୈଦିକ ଧର୍ମଟାକୁ ପାଳନ, ବୈଦିକ ଧର୍ମଟା ପାଳନ କରିବା ଦ୍ୱାରା ଜଣେ ବ୍ୟକ୍ତି ଭୋଗୀ ହବନି, ଆସକ୍ତି ହବନି, ଆଉ ତାର ବୈରାଗ୍ୟଟା ଆସିବ, କାହିଁକି ବୈଦିକ ଧର୍ମ ମାନେ କ'ଣ, ସେ ନେଚୁରାଲ ୱେରେ ଗୋଟେ ଡିଲିଙ୍ଗସ୍ କଲା, ସେ କ୍ଷୀର ଗରିବ ଲୋକ ସବୁ କ୍ଷୀର ଯୋଉ ଗାଈ ମୋର ମନେ ଅଛି, ସେ କ୍ଷୀର ଆଣନ୍ତି ଗାଈ ତାର ଦଉଥିବ, ଆଜି କ୍ଷୀର କହେ ଆଜି କ୍ଷୀର ନାହିଁ ବାଛୁରି ପିଇ ଦେଇଛି, ସେ ଗରିବ ଲୋକଟା ଆଜି କ'ଣ କହିବ, ପ୍ରଭୁ ତା ବିକିଥିଲେ ତା 2 ପଇସା ପାଇଥାନ୍ତା, ସେ କ'ଣ କରିବ, କହ ନା ଆଜି ଆଉ କ୍ଷୀର ନାହିଁ ଗାଈ ପିଇଦେଲା, ପେଜ ମାଗିକି ନେଇ ଖାଆନ୍ତି ବାବୁଲେ ବୁଝ ତ, ଗରିବ ଲୋକ ପେଜ ନେଇଛି, ପେଜ ନେଇଛି ପେଜ ଲୁଣ ପକେଇ ପିଇଦେବେ, ତାଙ୍କ ଛବିଳଙ୍କୁ ଦେଇଦେବେ, ଏତେ କଷ୍ଟ ଶାଗ ଟିକେ କରୁଥିଲେ, ପେଜ ଶାଗ ପେଜ କୁହନ୍ତିନି, ମୁଁ ଶାଗ ପେଜ ଖାଇ ବଞ୍ଚୁଛି ନା, ଇ ଶାଗ ପେଜ ଅଛି, ଇଏ ପାଗଳ ସରକାରକୁ ସବୁ ମିଶି ଯାଇକି ବର୍ତ୍ତମାନ ଦେଖୁନା, ଗୋଟେ ମଣିଷକୁ ଭୋଗୀ କରିବାନି, ଯେ କିଛି କରୁନାହିଁ ନିଶା ଖାଉ ତାକୁ ବି କେତେ କେତେ ଚାଉଳ ଫ୍ରି, ଗହମ ଫ୍ରି, ଗ୍ୟାସ ଫ୍ରି, ରୋଗୀ ଲୋକ ରୂପା ସେ ପ୍ରବଚନ ଲଗାଉଛନ୍ତି, ଆଉ ଶୂଦ୍ର ଗୁଡ଼ିକୁ ସେଥିପାଇଁ ଧନ ଦିଆଯାଏ ନା, କାହିଁ କମ୍ ପଇସା ସବୁ ରାଜାମାନେ ଦଉଥିଲେ, ପେଠି ଖଟଉଥିଲେ, ସବୁ ତାର ସାଇନ୍ସଟା ମୁଁ ବର୍ତ୍ତମାନ ବୁଝୁଛି, ସେ ଆଚାର୍ଯ୍ୟ କଥା ନ ଶୁଣିଲେ ବୁଝି ହବନି ନା, ଏଇ ଯେଉଁ କୋଣାର୍କ ମନ୍ଦିର କରା ହେଇଛି, ପେଠି କଟା ହେଇଛି ନା, ଆଉ ପଇସା ରାଜାମାନେ କାହିଁକି ଦଉନଥିଲେ, ରାଜାମାନେ ଜାଣିଥିଲେ ତାଙ୍କର ଯେତିକି ଦରକାର ଖାଇବା ପାଇଁ ଦିଅ, ଗୋଟେ ଓଡ଼ିଆରେ ମୁଁ ଛୋଟ ବେଳେ ଶୁଣିଛି, ଖାନା ପିନା ଦରମା ବିନା, ଶୁଣିଛ ବାବୁଲେ ତୁମେ କିଛି ଶୁଣିନ, ଛୁଆଟେ ବେଳେ ଶୁଣିଛି କି ଚାକିରି କରିବୁ ନା ଆମ ଘରେ ରହିବୁ ନା ହଁ ନା ଯଦି ରହିବୁ ରହିବୁ ଖାନା ପିନା ଦରମା ପିନା ଖାଇବୁ ପିଇବ ଏତିକି ଦରମା ନାହିଁ ରାଜାମାନେ ସେୟା କରୁଥିଲେ ଶୁଦ୍ରଗୁଡ଼ାଙ୍କୁ ଧନ ଦେଲା ମାନେ ସେ କ'ଣ କରିବେ ଅପବ୍ୟବହାର କରିବେ ବର୍ତ୍ତମାନ ଦେଖୁ ସେ ଆଉଛି ମଦ ବୋଟଲ ଦେଖ ରାସ୍ତା କଡ଼ ଦେଖ ସବୁଆଡ଼େ ମଦ ବୋଟଲ ପଡ଼ିଥିବ ମଦ ମୋବାଇଲ ଏଇସବୁ ଇଏ ହେଇଯିବ ଏହାର ଉପାୟ କିଛି ନାହିଁ କିଛି ଉପାୟ ନାହିଁ କେବଳ ଗୋଟିଏ ଉପାୟ ହେଲା ଏଇ କେବଳ କୃଷ୍ଣ ଚେତନା ପ୍ରପଦ ଲେଖିବେ ତାପରେ ପ୍ରପଟରେ ତୁମେ ବୈଦିକ ଧର୍ମଟା ମାନିପାରୁନ ବର୍ତ୍ତମାନ ଆଟଲିଷ୍ଟ ତୁମେ କୃଷ୍ଣ ଚେତନକୁ ପଳେଇ ଆସ ଡାଇରେକ୍ଟ ତୁମକୁ ଦିଆହେଲା ତା ଯାହାଦ୍ୱାରା ଆଟଲିଷ୍ଟ ପାସିଫାଏ ଗୋଟେ ତାକୁ ପ୍ରଶମିତ ହେଇ ତମ ହୃଦୟଟା ଯିବ କିନ୍ତୁ ବୈଦିକ ଧର୍ମ ତ ସବୁ ବହୁତ ସୁନ୍ଦର ବ୍ୟବସ୍ଥା ଥିଲା ସବୁ ଭାଙ୍ଗି ଦିଆଗଲା ଆଉ ବର୍ତ୍ତମାନ ତ ଆଉ କିଛି ହବନି ଆଉ ସେଥିପାଇଁ ଗୁରୁକୁଳ ସିଷ୍ଟମ ପୂର୍ବତ ଭାରି ଓଲଟେଡ଼ ହେଉଛି ଗୁରୁକୁଳ କର ସବୁ କର କ'ଣ କ'ଣ ଗୁରୁକୁଳ କରିବ ମୋବାଇଲ ତ ଆସିଲାଣି ଗୁରୁକୁଳ କ'ଣଟା କରିବ ସବୁ ଜିନିଷକୁ ପୁରା ନଷ୍ଟ କରିଦିଆ ହେଲାଣି ଆଉ ମୁଁ ସେ ଯାଇଥିଲି ମାୟପୁର ସେ ଗୁରୁକୁଳ ଟିଚର ତାକୁ ପଚାରିଲି ମୁଁ କିନ୍ତୁ ତୁମର କ'ଣ ମୋବାଇଲ ଆଲାଉ ଅଛି ଗୁରୁକୁଳରେ କହିଲେ ନା ମୋବାଇଲ ମୁଁ ଦାନ୍ତି ଭଲ ଅଛି ନା ମୋବାଇଲ ସେଟା ଆଲାଉ ନାହିଁ ଛୁଆମାନଙ୍କୁ ମୋବାଇଲ ଦିଆ ହେବ ତେଣୁ ନଷ୍ଟ ହେଇଯିବେ କିନ୍ତୁ ସଭ୍ୟତା ତ ପୁରା ଗୋଟେ ବହୁତ ବଡ଼ ଭୟଙ୍କର ସଭ୍ୟତା କେବଳ ଗୋଟେ ଆଲୋକ ବର୍ତ୍ତମାନ କିଏ କେତେ କଥା କହିଲେ କହୁ ଯାହାଙ୍କର ଅଭିଜ୍ଞତା ନାହିଁ ଯାହାକୁ ସାଧୁଗୁରୁ କୃପା କରୁନା ସେ ଜାଣିପାରିବନି କିନ୍ତୁ ପ୍ରଭୁପାଦଙ୍କ ଶିକ୍ଷାଟା ହିଁ ବର୍ତ୍ତମାନ ବିଶ୍ୱକୁ ବଞ୍ଚାଇବ ବିଶେଷ କରି ଭାରତୀୟମାନଙ୍କୁ ବଞ୍ଚାଇବ ଭାରତୀୟମାନେ ବର୍ତ୍ତମାନ ଯେଉଁ ପାଶ୍ଚାତ୍ୟ ଅଭିମୁଖୀ ହେଇଯାଇଛନ୍ତି ଆଉ ସେଟା ରୋକି ହବ ନାହିଁ କେବେ ଆଉ ରୋକି ହବନି ଜଣେ ତେଲଟା ବନ୍ଦ ହେଇଗଲା ବେଳକୁ ରେଟ୍ କେତେ ବଢ଼ିଗଲାଣି 100 କେତେ ଟଙ୍କା ହେଇଗଲା ତେଲ କାହିଁକି ନା ଗାଡ଼ି ସମସ୍ତେ ଗାଡ଼ିରେ ଆକ୍ୱେଣ୍ଟେଡ଼ ହେଇଗଲେ ଚାଲିକି ମୁଁ କହିବି ଚାଲିକି ଚାଲ ଯିବ ବୋଲେ ଚାଲିକି ଆଉ ଚାଲିକି ଯିବା କଥା ନାହିଁ ବନ୍ଧୁବାନ୍ଧବ ଛୁଆଟି ବେଳେ ଚାଲିକି 18-20 କିଲୋମିଟର 22 କିଲୋମିଟର ଆମେ ପଳାଉଥିଲୁ ଗୋଟେ ଚାଲିକି ଚାଲିପାରିବେନି ଏଠି ଚାଲିକି ଚାଲ କଟକ ଯିବା ଆଗରୁ ସବୁ ଖଟିଆରେ ନଉଥିଲୁ ନା ମେଡିକାଲ ଆଉ ଗୋଟେ କିଏ କିଛି କରିପାରିବେନି ସମସ୍ତଙ୍କୁ ବିଜ୍ଞାନ କ'ଣ କରିବ ସମସ୍ତଙ୍କୁ ପାରାଲାଇଜ୍ କରିକି ରଖିଦେବ ତୁମେ ଯଦି ଆତ୍ମହତ୍ୟା ଦିଗକୁ ଯିବ ଏଟା ଗୋଟେ ଆତ୍ମହତ୍ୟା ସଭ୍ୟତା ଆତ୍ମଘାତୀ ସଭ୍ୟତା କୁହନ୍ତିନି ତୁମେ ସେସବୁ ଆତ୍ମହତ୍ୟା କରିବ ଜୀବନଶୈଳୀକୁ ଏମିତି କରିଦେବ ବଞ୍ଚିଲ ବଞ୍ଚ ନ ବଞ୍ଚିପାରୁଛ ସୁଇସାଇଡ୍ କର ବିଦେଶରେ ସେୟା ନା ବିଦେଶରେ ଯେତେ ଓଭରବ୍ରିଜ୍ ପ୍ରବାଦ ପ୍ରବଚନ କହୁଛନ୍ତି ପ୍ରବାଦ ଯେତେ ଓଭରବ୍ରିଜ୍ ଆମର ଯେଉଁ ଓଭରବ୍ରିଜ୍ ଗୁଡ଼ା ଖୋଲା ତାଙ୍କର ଖୋଲା ନାହିଁ ସବୁ ବଡ଼ ବଡ଼ ଚାଲି ଲାଗିଥିବ କାହିଁକି ଡେଇଁକି ମରିବେ କାରଣ ତାଙ୍କର ତ ବଞ୍ଚିବାକୁ ହେଲେ ସେମିତି ଭାରତ ସେମିତି ହେଇଯିବ ନା ବ୍ୟସ୍ତ ହେଉଛୁ କାହିଁକି ସମସ୍ତଙ୍କର ବାଇକ୍ ତେଲ ବଢ଼ିଲା ବର୍ତ୍ତମାନ ସେ ତେଲ ତ ସେ ଦେଶରୁ ଆସୁଛି ନା 5000 ହବ ତୁମେ କ'ଣ କରିବ ଖଟିବ ସରକାର ସରକାରକୁ ପଇସା ବଢ଼ାଅ ସରକାର ପଇସା କୋଉଠୁ ଆଣିବ ଚାଉଳ ରେଟ୍ ବଢ଼େଇବ ଇଏ ଦଉଛି ତୁମକୁ ଦଉନାହିଁ କିଛି କାନ ମୁଡ଼ିକି ନଉଛି ଲୋକ ଭାରି ଖୁସି କ'ଣ ଆମକୁ ମିଳିଗଲା କ'ଣ ଅଫିସରଙ୍କ ଦରମା ବଢ଼ିଗଲା ଆଉ ଅଫିସର ଦରମା ତାଙ୍କ ଘରୁ ଆଣିକି ଦେଲା ଅଫିସରଙ୍କ ଦରମା ବଢ଼େଇଦେବ ସେଣେ ଆଳୁ ରେଟ୍ ବାଇଗଣ ରେଟ୍ ତାଙ୍କ ଡିଲର କତିରୁ ପଇସା ନେଇ ଚାଲିଲୁ ତେଲ ରେଟ୍ ବଢ଼ିଗଲା ଏଇଥିପାଇଁ ଗୋଟେ ପ୍ରବଚନ ଏଇ କଲା ଯେଉଁ ସରପଞ୍ଚ ଇଲେକ୍ସନ୍ ଚାଲିଗଲା 40 କୋଟି ଟଙ୍କା ସବୁ ଆଣିଥିବେ ଡିଲର ମାନଙ୍କ କତିରୁ ରେଟ୍ ବଢ଼େଇ ଦେବେ ଏମିତି ବୈଜ୍ଞାନିକ କୌଶଳରେ ବିଶ୍ୱଟାକୁ ଧ୍ୱଂସ ଏଟା କଳିଯୁଗ ତାଙ୍କ କଳିଯୁଗ ତ କାମଟା ହେଲା ସେଟା ମୁଣ୍ଡ ତାଙ୍କ ମୁଣ୍ଡ ସେଟା ଢୁକିବ ଆଉ ଗଛ ଗୁଡାକ ସବୁ କାଟିକି ସବୁ ଗଛ କାଟିକି ରାସ୍ତା ଉସାର କରାହଉଛି ପୁରା ଶୀଘ୍ର ଯାଇ ପହଞ୍ଚିବା ତେଣୁ ଇଆର ଏଇ ଯୋଉ ପ୍ରବଚ ସବୁବେଳେ ଗାଳି ଦିଅନ୍ତି ଯେତେବେଳେ ତୁମେ ପ୍ରବଚନ ଲେକ୍ଚର ଶୁଣିଛୁ ପ୍ରବ ସବୁବେଳେ କୁହନ୍ତି ଗୋଟେ ସବୁବେଳେ ଗୋଟେ ନଷ୍ଟ ଜିନିଷ ବୈଦିକ ସଭ୍ୟତାକୁ ଫେର ଚାଷ କର ଗାଈ ରଖ ଭଗବାନଙ୍କୁ ପୂଜା କର ଫିଜିକାଲ ଏକ୍ସରସାଇଜ୍ ତୁମ ଫିଜିକାଲ କାର୍ଯ୍ୟ ଦରକାର ନହେଲେ ତୁମେ ରୋଗୀ ହେଇଯିବ ଆଉ ଭୋଗ୍ୟ ହବ ଯାହାର ଶାରୀରିକ ଶ୍ରମ ନାହିଁ ଭୋଜନଟା ଅଧିକା ଅଛି ସେ ଦୁଇଟା ଜିନିଷ ଗୋଟେ ରୋଗୀ ହବ ନହେଲେ ଭୋଗ୍ୟ ହବ ଧାର୍ମିକ କେବେ ହେଲେ ହେଇପାରିବ ନାହିଁ ତା ଆଟା ସଞ୍ଜ ମାନେ ସେ କିନ୍ଦାନ କ୍ରୀଡ଼ା ହବ କି କେବେ ସେ ଗୋସାଇ ମାନେ ତାଙ୍କ ଜୀବନ ଦେଖ ଯାହାଙ୍କର ଶାରୀରିକ ସେମାନେ ପୁଣି ପରିକ୍ରମା କରୁଥିଲେ ବର୍ତ୍ତମାନ ତୁ ଖାଇ ପିଇ ତିନି ଟାଇମ୍ ଖାଇବାକୁ ଦେଇ ତୁ ଚାଲନା ପରିକ୍ରମା କରିଯାଉଛୁ ସେ କୁଆଡେ ଯାଇଥିବେ ସେ ଚାଲି ପାରୁନଥିବେ ସମସ୍ତେ ଆଣ୍ଠୁ ଅନ୍ଥା ଗୋଟ ମନ୍ଥା କିଏ ଉଠିଥିବେ ଚାଲ ଟିକେ କିଏ ନାହିଁ ଏଇ କପଡ଼ା ସେ ମୁଁ ଗଲି ଦେଖିଲି ଆମେ ସେଇଭଳିଆ ଦୁଇଟା ପାଠ ଚଢ଼ିକି ପଳେଇବୁ ମୁଁ ଭାବିଲେ ବୁଝୁଛଟି ମୁଁ ସେ କପିଳାସ ଦିନକୁ 5 ଥର ଯିବି ଏ 2 ଥର ପ୍ରସାଦ ମୁଁ ପାଇବି ଖାଲି ପେଟ କଥା କ'ଣ କହୁଛୁ ବର୍ତ୍ତମାନ ଗୋଟେ ଲୋକ କହିବ ତ ଖାଇବାକୁ ଦେଇକି ତାକୁ ସେ କ'ଣ ଗ୍ଲୁକୋନ ଦେଇକି ତାକୁ କହି ଉଠୁନି, ସେ କହିବ ମୁଁ ଆଣ୍ଠୁ ଧୋଇଲାଣି, କମର ଧୋଇଲାଣି, ବଥା, କିନ୍ତୁ ଖାଇବାଟା ତ କମୁନି, ଶରୀର ବଳ ପଡ଼ିଯାଉଛି। ରୋଗୀ ଭୋଗୀ କାହିଁକିନା ପ୍ରଚୁର ଏଗୁଡ଼ା ସବୁ ଶାରୀରିକ ଶ୍ରମ କିଛି କଲେନି, ମାନସିକ ଶ୍ରମ ଗୁଡ଼ା କଲେ, ଏମାନେ ବୈଦିକ ଧର୍ମ ଜିନିଷ ବୈଦିକ ଜିନିଷକୁ ପାଳନ କରିପାରିବେନି। ପୂର୍ବଦେଶ ଆସିକି ପଚାରୁଛନ୍ତି କହୁଛନ୍ତି ଆଜ୍ଞା କ'ଣ କରିବା, ଆମେ ଯୋଗ ଟିକେ କରିବା କି ନାହିଁ? ପୂର୍ବ ଦେଲେ ଯୋଗ ହେଉଛି ଆମର କୀର୍ତ୍ତନ ଡ୍ୟାନ୍ସ କର, ପୂର୍ବ ଦେଲେ ଆମର ତୁମେ ଯେଉଁ ଯୋଗ କରୁଛ ତ ଏକ୍ସରସାଇଜ ଦରକାର, ତ ଫିଜିକାଲ ଏକ୍ସରସାଇଜ, ଯୋଗ କ'ଣ ହେଲା ଫିଜିକାଲ ଏକ୍ସରସାଇଜ, ପୂର୍ବ କୀର୍ତ୍ତନ ନାଚୁ ନା, ଆମର ହେଇଗଲା ଏକ୍ସରସାଇଜ, ଆମେ କାହିଁକି ଯୋଗରେ ବସିବୁ? ତେଣୁ ଯଦି ପ୍ରାକ୍ଟିକାଲ କୁହାଯିବ ବର୍ତ୍ତମାନ ବୈଦିକ ସଭ୍ୟତା ଅପେକ୍ଷା ହରେକୃଷ୍ଣଟା ଏଇଟା ଭଲ, ବୈଦିକ ସଭ୍ୟତା ଏତେ ନୀତିନିୟମ ପାଳନ ବି କରିପାରିବେ। ପୂର୍ବ ସେଟା ଲାଷ୍ଟକୁ ଲେଖିବେ, ତା ପରବର୍ତ୍ତୀ ପରପଟରେ ବର କୃଷ୍ଣ କନ୍ସେସନ ଡାଇରେକ୍ଟ ପଳେଇ ଆସେ, ଯଦି ଗୋଟିଏ ଆର ବର୍ତ୍ତମାନ ଆଶା ଅଛି, ଆଉ ତ କିଛି ଆଶା ନାହିଁ ଆଉ, କିନ୍ତୁ ସେଥିରେ ବି ଶୃଙ୍ଖଳିତ ହେଇକି ଯେମିତି ମୋର ଭୋଗ ନ ବଢେ, ଭୋଗଟା କମୁନେ ଠିକ ଅଛି, ଭୋଗଟା ନ କମୁ କିନ୍ତୁ ନ ବଢ଼ୁ। ଆଉ ଭକ୍ତ ଭକ୍ତ ହେଲା ପରେ ଆମର କ'ଣ ବଢ଼ିଲା କ'ଣ କମିଲା ତାକୁ ବାଲାନ୍ସ କର, ଭକ୍ତ ହେଲା ପରେ ଆମର କ'ଣ ବଢ଼ିଛି ସେଟା ଆମେ ଦେଖିବାକୁ ପଡ଼ିବ ନା। କ'ଣ କ'ଣ ଏଇଟା ଗୋଟେ ତୁମ ଆପଣଙ୍କର ଏକାଉଣ୍ଟରେ ଅଛି କ'ଣ ଏଇଟା, ସେଟା କ'ଣ ଚେକ୍ ଆଣ୍ଡ ବାଲାନ୍ସ ଗୋଟେ କ'ଣ କରାଯାଏ ନା, ଉପରେ ବାଲାନ୍ସ ତାକୁ ତାକୁ ଦୁଇଟାକୁ ଚେକ୍ କରିବେ ନା, ଆଉ ମିଳୁଛି କି ନାହିଁ, ଆଉ ହଁ ଓପନିଂ କ୍ଲୋଜିଂ ସେ ମିଳିବେ ତାହେଲେ ଦେଖିବେ ନା, ଏତିକି ଟଙ୍କା ଆସିଥିଲା ଦୁଇଟା ଖର୍ଚ୍ଚ ହେଲା କି ନାହିଁ, ସେଟା ଆମେ ଭକ୍ତ ହଉଛୁ ଆମେ ଚିନ୍ତା କରିବା ଦରକାର ନା, ଆମ ଭକ୍ତ ପୂର୍ବରୁ କ'ଣ ଥିଲେ, ବର୍ତ୍ତମାନ ମୋର କ'ଣ ବଢ଼ିଛି, ମୋର ଶାରୀରିକ ଚେତନା ଭୋଗ ବୁଦ୍ଧି କ'ଣ ବଢ଼ୁଛି, ଭକ୍ତିଟା କ'ଣ ବଢ଼ୁଛି ତୁମେ ଚିନ୍ତା କରିବ ନା। ଆଉ ପୂର୍ବ ସବୁବେଳେ ଅଜାମିଳ ଚରିତ୍ର ଲେଖୁଛନ୍ତି, ଜଣେ ଭକ୍ତ ସବୁବେଳେ ତା ପୂର୍ବ କଥାକୁ ଚିନ୍ତା କରିବା ଦରକାର, ମୁଁ ପୂର୍ବରେ କ'ଣ ଥିଲି ବର୍ତ୍ତମାନ କେମିତି ଅଛି, କ'ଣ ମୋର ତ୍ରୁଟି ରହୁଛି, ତୁମେ ଭଗବାନ ପ୍ରାର୍ଥନା କଲେ ଭଗବାନ ତୁମକୁ ଜଣେଇଦେବେ, ମୋତେ ଏମିତି କରିବାକୁ ପଡ଼ିବ, ଏମିତି ଶରଣାଗତ ହେବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, କାରଣ ଆମକୁ ବୈଦିକ ସଭ୍ୟତାରେ ଜୀବନଯାପନ କରି ବଞ୍ଚିବାକୁ ପଡ଼ିବ, କାରଣ ଆମକୁ ଏଇ ଆତ୍ମାକୁ ଉଦ୍ଧାର କରିବାର ଅଛି, ଭଗବାନ ପାଖକୁ ଯିବାର ଅଛି। ତ ତା ପାଇଁ ପ୍ରଥମ ହେଉଛି ନିଷ୍କାମ କର୍ମ, ଭଗବତ ଭଗବାନ ପାଇଁ ତୁମେ କର୍ମ କରିଦେବ, ଭଗବାନ ପାଇଁ କର୍ମ ନ କଲେ ଆପଣ ଭୋଗ ପାଇଁ କର୍ମ କରିବ, ବନ୍ଧନ ପଡ଼ିବ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଶ୍ରୀ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନନ୍ଦେ, ହରେ କୃଷ୍ଣ।
ଗୋପାଳ।